संध्या संध्या विभु भगवान पर बासी बसन रे गुहे गोपन अंगरे अक्षर से देखिले प्रजापति समस्त जीवंकर जन्म प्रदान करी प्रजापति मानक जघने पटीर समुख भागे आत्ममुख्या बड़ी महाराज पर सहचरवा नाभ्या नाभिरे नभ आकाश कुफिशु अंटारे सप्त सात सिंधु समुद्र गुरु क्रमश अद्भुत जनकर कार्यकलाप से भगवान कर उरसी बक्षरे च ओ ऋक्षमारा नक्षत्र राजी सर्वानंदा श्रीमती विधानसभा एवं श्री श्रीमंत देवबंद बड़ी महाराज ଭଗବାନ ଗୁରୁକ୍ରଣଙ୍କ ବସନରେ ସନ୍ଧ୍ୟା ଦେବୀ ଗୁହ୍ୟ ଦେଶରେ ପ୍ରଜାପତିଗଣ କଟିର ସମ୍ମୁଖ ଭାବରେ ଅନ୍ତରଙ୍ଗ ପାର୍ଶ୍ୱଗଣ ସହ ନିଜକୁ ନାଭିମଣ୍ଡଳରେ ଆକାଶ କୁଖି ଦେଶରେ ସପ୍ତ ସମୁଦ୍ର ଏବଂ ବକ୍ଷରେ ନକ୍ଷତ୍ର ରାଜୁ ଦେଖିଲେ ଶୋକରେ କୌଣସି ଭାବନ୍ତିନି ପରବର୍ତ୍ତୀ ଦଶଟି ଶୋକ ପର୍ଯ୍ୟନ୍ତ କୌଣସି ଭାବନ୍ତିନି ତେଣୁ ଆମେ ଦେଖିବା ଆଉ ଗୋଟେ ଗୋଟି ଅନୁବାଦ କରି ଆମେ କଥା କହିବା ପଚିଶରୁ ଅଣତିରିଶରେ କହୁଛି ଯେ ହୃଦୟଙ୍ଗ ଧର୍ମ ସ୍ତନୟୋର୍ମୁରାରେ ରୀତଂ ଚ ସତ୍ୟଂ ଚ ମନସ୍ୟେତେନ୍ଦୁ ଶ୍ରିୟଂ ଚ ବକ୍ଷ୍ୟ ରବିନ୍ଦସ୍ତାଂ କଣ୍ଠେ ଚ ସାମାନ ସମସ୍ତ ରେପାନ୍ ଇନ୍ଦ୍ର ପ୍ରଧାନାନ୍ ନମରାମୃତେଷୁ ତତ୍କର୍ଣ୍ଣୟୋ କଟୁଭୋ ଦୌଶ୍ଚ ମୁଦ୍ରୀ କେଶେଷୁ ମେଘାଂଚ ସନନ୍ନାସିକାୟା ମକ୍ମୋଶ୍ଚ ସୂର୍ଯ୍ୟଂ ବଦନେ ଚ ବହ୍ନିଂ ବାଣ୍ୟାଂଚ ସନ୍ଧାଂସି ରସେ ଗଣେଶଂ ଭୁବୋନିଷେଦଂ ଚ ଦିଭିଂ ଚ ପକ୍ଷ୍ମସୁ ଅହଶ୍ଚ ରାତ୍ରିଂ ଚ ପରସ୍ୟ ପୁଂସୁ ମନ୍ୟୁଂ ଲଲାଟେ ଧର ଏବ ଲୋଭଂ ସ୍ପର୍ଶେ ଚ କାମଂ ରୂପଂ ରେତ ସମ୍ଭ ଦୃଷ୍ଟେ ତ୍ୱଧର୍ମଂ ପ୍ରମଣେଷୁ ଯଜ୍ଞଂ ଛାୟାସୁ ମୃତ୍ୟୁଂ ଭସିତେ ଚ ମାୟାଂ ତନୁରୁହେଷୁ ସଦିଶା ତଶ୍ଚୟଶ୍ଚ ନଦୀଶ୍ଚ ନାଡ଼ୀଷୁ ଶିଳାନଖେଷୁ ବୁଦ୍ଧା ରଜନ୍ଦେବ ଗଣାନୁଶିଷ୍ଟ ପ୍ରାଣୀଷୁ ଗାତ୍ରେ ସ୍ଥିରଜଙ୍ଗମାନି ସର୍ବାଣି ଭୂତାନି ତଦର୍ଶ ଗିରହ ପଚିଶ ଅଣତିରିଶ ପାଞ୍ଚଟି ଶ୍ଳୋକରେ ସେହି ଭଗବାନଙ୍କ ବିରାଟ ରୂପ ବର୍ଣ୍ଣନା କରାଯାଉଛି। ତାର ଅନୁବାଦ ହେଉଛି ସେହି ରାଜନ ସେ ପୁରାଣିକ ହୃଦୟରେ ଧର୍ମ ସ୍ତନଦ୍ୱୟରେ ପ୍ରିୟ ଓ ସତ୍ୟ ବାକ୍ୟ ମନରେ ଚନ୍ଦ୍ର ବକ୍ଷରେ ପଦ୍ମ ହସ୍ତା ଲକ୍ଷ୍ମୀଦେବୀ କଣ୍ଠରେ ସମସ୍ତ ବେଦ ଏବଂ ସମସ୍ତ ଶବ୍ଦରାଜି ବାହୁରେ ଇନ୍ଦ୍ର ପ୍ରମୁଖ ଦେବତାଗଣ କର୍ଣ୍ଣଦ୍ୱୟରେ ଦିଗ ସମୂହ ମସ୍ତକରେ ସ୍ୱର୍ଗ କେଶରେ ମେଘମାଳା ନାସିକାରେ ବାୟୁ ନେତ୍ରଦେହରେ ସୂର୍ଯ୍ୟ ବଦନରେ ଅଗ୍ନିକୁ ଦେଖିଲେ। ତାଙ୍କ ବାକ୍ୟରେ ସମସ୍ତ ବୈଦିକ ମନ୍ତ୍ର ଜିହ୍ୱାରେ ବରୁଣଦେବ ଭୂଯୁଗଳରେ ବିଧି ନିଷେଧ ଚକ୍ଷୁ ପଲକ ଉନ୍ମିଳନ ଓ ନିମିଳନରେ ଦିବା ଓ ରାତ୍ରି ଲଲାଟରେ କ୍ରୋଧ ଅଧରରେ ଲୋଭକୁ ଦେଖିଲେ। ରାଜନ ତାଙ୍କ ସ୍ପର୍ଶରେ କାମ ନିର୍ଯ୍ୟରେ ଶରୀର ପୃଷ୍ଠରେ ଅଧରଣ ପଦବିକ୍ଷେପରେ ଯଜ୍ଞ ଛାୟାରେ ମୃତ୍ୟୁ ମଧ୍ୟ ଦେଖିଲେ। ହସରେ ମାୟା ଏବଂ ଶରୀରର ରୋମରାଜରେ ଔଷଧ ସମୂହକୁ ଦେଖିଲେ। ତାଙ୍କ ନାଡ଼ି ସମୟରେ ନଦୀ ନଖରେ ଶିଳରାଶି ବୃଦ୍ଧିରେ ବ୍ରହ୍ମା ଦେବତା ଓ ଋଷିବୃନ୍ଦ ଇନ୍ଦ୍ରିୟ ସମୟରେ ଏବଂ ସମଗ୍ର ଶରୀରରେ ସ୍ଥାବର ଓ ଜଙ୍ଗଲ ଆଦି ସବୁ ଜୀବମାନଙ୍କୁ ଦେଖିଲେ। ଏହିପରି ଭାବରେ ବଳି ମହାରାଜ ଭଗବାନଙ୍କ ବିରାଟ ଶରୀରରେ ସବୁକିଛି ଦର୍ଶନ କଲେ। ତେତିଶ ଶ୍ଳୋକ ପାଠ ଭାରତ ନାହିଁ, ତେତିଶ ଶ୍ଳୋକ ଭାରତ ଅଛି, ତେଣୁ ଆମେ ପାଠ କରିବା। ଅନ୍ୟ ଶ୍ଳୋକ ବିରାଟ ରୂପ ସାରିଦେବା ଅଛି ଭଗବାନଙ୍କର। ସର୍ବାତ୍ମନିଦଂ ଭୁବନଂ ନିରୀକ୍ଷ ସର୍ବେ ସୁରାକା ସ୍ମଳମା ପୁରଙ୍ଗ ସୁଦର୍ଶନ ଚକ୍ର ମସହ୍ୟ ତେଜୋ ଧନୁଶ୍ଚ ସାର୍ଦ୍ଧଂ ସ୍ତନୟୋନୁଘୋଷଂ। ଅର୍ଥାତ୍ ଏ ରାଜନ ବଳି ମହାରାଜଙ୍କର ଅନୁଗାମୀ ଅସୁରମାନେ ଯେତେବେଳେ ଭଗବାନଙ୍କ ବିରାଟ ରୂପରେ ନିଖିଳ ଭୁବନ ସୁଦର୍ଶନ ଚକ୍ର ଅସହ୍ୟ ତେଜ ସମ୍ପନ୍ନ ମେଘପରି ଶବ୍ଦଯୁକ୍ତ ସାରଙ୍ଗଧ୍ୱ ଦର୍ଶନ କଲେ, ସେତେବେଳେ ସେମାନେ ସମସ୍ତେ ନିଜ ନିଜ ହୃଦୟରେ ଖେଦ ଅନୁଭବ କଲେ। ଶ୍ଳୋକ ଏକତିରିଶ ହେଉଛି ପର୍ଜନ୍ୟ ଘୋଷ ଜଳଜ ପାଞ୍ଚଜନ୍ୟ କୌବଦକି ବିଷ୍ଣୁ ଗଦାତରଶ୍ୱିନୀ ବିଦ୍ୟାଧରୋଶ୍ରୀ ସତଚନ୍ଦ୍ରଯୁକ୍ତ ସ୍ତୁଣୁତ୍ତମାବକ୍ଷୟ ସାୟକୋଚ। ଅର୍ଥାତ୍ ସେହି ସମୟରେ ମେଘପରି ଗଭୀର ନାଦଯୁକ୍ତ ପଞ୍ଚଜନ୍ୟ ଶଙ୍ଖ ଅତ୍ୟନ୍ତ ବେଗବତୀ କୌମୋଦକୀ ନାମକ ଗଦା ବିଦ୍ୟାଧର ନାମକ ତରବାରୀ ଶତଶତ ଚକ୍ରାକୃତି ଫଳକଯୁକ୍ତ ଢାଲ ଏବଂ ଅକ୍ଷୟ ସହାୟକ ନାମକ ଶ୍ରେଷ୍ଠ ତୁଳୀ ଏମାନେ ସମସ୍ତେ ଏକତ୍ର ଭଗବାନଙ୍କୁ ସ୍ତବ କରିବାକୁ ଲାଗିଲେ। ତା ପରଶ୍ଳୋକ ଯେଉଁ ବତିଶ ଏବଂ ତେତିଶ ହେଉଛି ଯେ ସ୍ତନନ୍ଦ ମୁଖ୍ୟା ସରି ସୁନନ୍ଦ ମୁଖ୍ୟା ଉପତୁରୀଶ ପାର୍ଷଦ ମୁଖ୍ୟା ଶୈଳୋପାଳ ସ୍ଫୁର କୀର୍ତ୍ତାଙ୍ଗ ଦମିନ କୁଣ୍ଡଳ ଶ୍ରୀବତ୍ସ ରତ୍ନୋତ୍ତମ ମେଖଳାମ୍ବରେ ମଧୁବ୍ରତ ବନମାଳୟୃତୋ ରୁରାଜ ରାଜନ୍ ଭଗବାନ୍ ପୁରୁକ୍ରମ। ଅର୍ଥାତ୍ ଗୋଟେ ଅଛି କ୍ଷିତିଂ ପଦୈକେନ ବଳେଇ ନିର୍ବିଚକ୍ରମେ ନବ ଶରୀରେଣ ଦିଶାଶିଷ ବାହୁନି। ଅର୍ଥାତ୍ ସମସ୍ତ ଲୋକପାଳଙ୍କ ସହିତ ସୁନନ୍ଦ ଆଦି ପ୍ରଧାନ ପାର୍ଷଦମାନେ ଉଜ୍ଜଳ କିରିଟି ଅଙ୍ଗଦ ମକରାକୃତି କୁଣ୍ଡଳ ସହିତ ଭଗବାନଙ୍କର ସ୍ତବ କରିବାକୁ ଲାଗିଲେ। ଭଗବାନଙ୍କ ପକ୍ଷରେ ଶିବସ୍ୱ ଚିହ୍ନ ଏବଂ ପୌଷ୍ଠମଣି ସେବା ପାଉଥିଲା। ସେ ପୀତବସନ ଓ ମେଖଳା ପିନ୍ଧିଥିଲେ ଏବଂ ମଧୁକର ବିଷ୍ଠିତ ଫୁଲମାଳାରେ ଶୋଭା ପାଉଥିଲେ। ରାଜନ ଏହିପରି ଭାବରେ ଭଗବାନ ତ୍ରିବିକ୍ରମ ନିଜକୁ ପ୍ରକାଶ କରି ନିଜର ଗୋଟିଏ ପାଦରେ ସମଗ୍ର ପୃଥିବୀ ଶରୀର ଦ୍ୱାରା ଆକାଶ ଏବଂ ହସ୍ତ ଦ୍ୱାରା ବିଭିନ୍ନ ଦିଗ ସବୁକୁ ଆଚ୍ଛାଦିତ କରିଦେଲେ। ଭାରତରେ କହୁଛନ୍ତି ଯେ କେହି ତର୍କ କରିପାରନ୍ତି ବଳି ମହାରାଜ ବାମନ ଦେବଙ୍କୁ କେବଳ ତାଙ୍କ ପାଦ ମାପରେ ତିନିପାଦ ଭୂମି ଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାହେଲେ ବାମନ ଦେବ କାହିଁକି ଆକାଶକୁ ଅଧିକାର କଲେ? ଏହି ପ୍ରସଙ୍ଗରେ ସେ ଯୁବ ଗୋସ୍ୱାମୀ କହିଛନ୍ତି ଯେ ପଦକ୍ଷେପ ଉପର ଓ ତଳ ଉଭୟ ଦିଗ ଅନ୍ତର୍ଭୁକ୍ତ। କେହି ଯେତେବେଳେ ପଦକ୍ଷେପ କରନ୍ତି ସେତେବେଳେ ଆକାଶରୁ କିଛି ଅଂଶ ଏବଂ ପୃଥିବୀରୁ କିଛି ଅଂଶ ଅଧିକାର କରନ୍ତି। ଏହିପରି ଭାବରେ ଭଗବାନଙ୍କ ପକ୍ଷରେ ନିଜ ଶରୀର ଦ୍ୱାରା ସମସ୍ତ ଆକାଶକୁ ଅଧିକାର କରିବା କିଛି ଅସ୍ୱାଭାବିକ କଥା ନୁହେଁ। ଏଇ ଚବିଶରୁ ତେତିଶ ଏଇ ଦଶଟି ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ବିରାଟ ରୂପକୁ ବର୍ଣ୍ଣନା କରୁଛନ୍ତି। ଆଉ ପୂର୍ବ ଶ୍ଳୋକରେ ମଧ୍ୟ ବର୍ଣ୍ଣନା କରାଯାଇଛି ତେଇଶ ଅଧ୍ୟାୟରେ ତେଇଶ ଶ୍ଳୋକରେ ଆମର ସକାଳ ଆଜି ଶ୍ଳୋକ କହୁଥିଲେ ସେ ବିଷୟରେ ଯେ ଭଗବାନଙ୍କର ବିରାଟ ରୂପ ଏ ବିରାଟ ରୂପ ହେଉଛି ଏ ଭୌତିକ ଜଗତ ହେଉଛି ଭଗବାନଙ୍କ ବିରାଟ ରୂପ। କିନ୍ତୁ ଯେହେତୁ ଆମେ ଜାଣିପାରୁନାହିଁ ଯେ ଏ ହେଉଛି ଭଗବାନ, ଯେଉଁମାନେ ନାସ୍ତିକ ବ୍ୟକ୍ତି ସେମାନେ କହନ୍ତି ଭଗବାନ କେଉଁଠି ଅଛନ୍ତି? ସବୁଠି ତ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ପାଞ୍ଚଟି ଜିନିଷ ରହିଛି, ଆଉ ଭଗବାନ କାହାନ୍ତି? ଭଗବାନ ନାହାନ୍ତି। ଷୋଡ଼ଶ ଅଧ୍ୟାୟରେ ଦେଖିବା ଅସୁରମାନଙ୍କର ସେ କଥା ସେମାନେ କହିବେ ଅସୁରମାନେ ଯେ ଅସତ୍ୟଂ ଅପ୍ରତିଷ୍ଠଂ ତେ ଜଗତ ଆହୁର ନିଶ୍ୱରଂ ଅପରସ୍ପର ସମ୍ଭୁତଂ କି ମନ୍ୟ କାମ ହେତୁକ। ସେମାନେ କହୁଛନ୍ତି ଇଏ ଅସତ୍ୟ, ଏ ଭୌତିକ ଜଗତରେ କିଛି ସତ୍ୟତା ନାହିଁ ଏବଂ ଜଗତ ଆହୁର ଅନିଶ୍ୱରଂ ଏଥିରେ କୌଣସି ଈଶ୍ୱର ନାହାନ୍ତି, ଏଥିରେ ନିୟନ୍ତ୍ରଣ କାହିଁକି ମନୋମନ ହୋଇଯାଇଛି ବୈଜ୍ଞାନିକମାନେ ସେଟା କହନ୍ତି। ଗୋଟେ ବିସ୍ଫୋରଣ ହେଲା, ବିସ୍ଫୋରଣ ହେଲା ପରେ ଏସବୁ ଅନୁମାନ ହୋଇଗଲା। ଏଭଳି ଭାବେ ବିଭିନ୍ନ ପ୍ରକାର ଅସୁର ସ୍ୱଭାବ ସମ୍ପନ୍ନମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଏଭଳି ଭାବରେ ବିବରଣୀ ଦିଅନ୍ତି। କିନ୍ତୁ ଏଇ ଯେଉଁ ଭୌତିକ ଜଗତ ଆମେ ଯାହା ଦେଖୁଛେ ଇଏ ହେଉଛି ଭଗବାନଙ୍କର ଗୋଟେ ରୂପ, ଏଇଟାକୁ ଲୋକମାନଙ୍କୁ ଦେଖିବା ପାଇଁ ଭଗବାନ ଏଇ ତାଙ୍କର ବିରାଟ ରୂପକୁ ଦେଖୁଛନ୍ତି। ବିରାଟ ଯେତେବେଳେ ଆମେ ଦେଖିବା ଭାଗବତ ପ୍ରଥମେ ଯେତେବେଳେ ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ
वो मोर वर्तमान सत्य दिन आयुष अच्छी अतः पृछामि संसिधि जोगिना परम गुरु पुरुष से यद कार्य म्रियमाण से सर्वथा प्रथम स्कंद 19 अध्याय ए श्लोक ए द्विति श्लोक रे परीक्षित मान से प्रश्न पचास मोर वर्तमान समय शेष हो जाए मात्र सात दिन आयुष अच्छी तेनाली मोर कौन कर्तव्य कौन जप करवा कथा कौन ध्यान करवा कथा कहाँ को आराधना करवा कथा एवं कौटे करवा कथा नुह ये सब प्रश्न पचास तेना परीक्षित महाराज के प्रश्न उत्तर सुखदेव गोस्वामी जो आरंभ कर भागवत द्वितीय स्कंद में सुखदेव गोस्वामी प्रसंग आस सुखदेव गोस्वामी कौन से प्रश्न उत्तर सब दौरान तेनाली से प्रथम भगवान ये विराट रूप को देखा द्वितीय स्कंद प्रथम अध्याय भगवान ये विराट रूप को देखा भगवदगीता देखा भगवदगीतार दशम अध्याय भगवान विभूति विषय से वर्णना कर सारापर अर्जुन चाहते जानापी आप जो सब विभूति देखे मत कहले से देखा चाहिए मन एवं यथात तमात्मा परमेश्वर दस्टुम इच्छा रूपम ऐश्वर परमेश्वर आप सब कहले भगवदगीत दशम अध्याय भगवान विभूति से वर्णना कर असंख्य विभूति अच्छी विभूति विस्तरमय बहुत प्रकार विभूति अच्छी भगवान एगवान सब विभूति वर्णना कर पूर्व वर्णना कर महाविभूति ये सब भगवान सब विभूति जहाँ सब देखुचे ये सब भगवान विभूति किंतु भगवान विभूति को विस्तार करना जिनसे अनंत शब्द मत आभू अनांत कह तार अंत ना शेष ना तेणु ये जो विभूति को भगवान कहते न तुम तुम्हें मोर तुम्हें निज चक्षुरे मोर ये रूप को देखिपर ना तेणु मुझक दिव्य चक्षु प्रदान कराफल कि तुम दिव्यम ददाम चक्षु पश्चिम जोगमेश्वर भगवान ये विभूति सब मोर ये सब विभूति को तुम देख विष्णु चक्र ठाकुर कहते यदि अयुत वर्ष धरिकी से देखा चाहिए गोटे मानते भगवान से जो विराट रूप देखुले भगवदगीतार एक सदर से मैंने देखिपर भगवान से रूप जो रही एक दस हजार वर्ष धरिकी जब से चाहिए देखापी से रूप को देखिपर कि भगवान जो दिव्य चक्षु से दिव्य चक्षु द्वारा से एक स्थान रहीकि सब भगवान सब रूप को देखुं एटी आम देखा भगवान विराट रूप देखुं कारण प्रथम मागिचार तीन पाद भूमि तीन पाद भूमि मागिंट तेना जो बड़ी महाराज से राजी प्रतिश्रुति प्रदान करनिपाद भूमि देवाई से बर्तमान निजर स्वरूप को वर्जित करगवान अच्छा अणु रणिया महत्व महिया भगवान उपदेश उपनिषद वर्णना कर भगवान अच्छा अणु रणिया मान अति क्षुद्र क्षुद्र हो पारे जो जो आठटी रही जो जगसिद्धि रही गोटे हूँ अणु अणिमा लघिमा इत्यादि विभिन्न प्रकार रही सब कौन जगसिद्धि रही अणिमा लघिमा प्राप्य प्राप्ति काम सहायता प्राकाम्य भाव में आठटी जगसिद्धि रही तेणु अणिमा कहले सब क्षुद्रतम हो पार अणु रणिया प्रसंगे रही जन बाबा थे प्रभुपाद महाराज कथा कही जोगी जाने थे जोगी जाने ब्रिटिश पीरियड ब्रिटिश शासन समय जो जोगी थे नाटा मोर मन नहीं आप कहीपर से जोगी जनक से उलभ नहीं बुल उलभ नहीं रोस तेणु से जो उलभ नहीं रोस ब्रिटिश शासन में ये करदे सी बंदी कर रख बंदी कर रख बंदी कर रखा बेल को बंदीघर भितर अच्छे पर देखे सब बुलस उलभ नहीं मैंने तर कह प्रभुपाद महाराज कह उदेश प्रकृत से सिद्धि प्राप्त हो अणिमा लघिमा ये सब विभिन्न प्रकार जो आठटी जुव सिद्धि रही से सिद्धि अणु होमर समस्त भौतिक जगत को ଯଦି ଅଣୁରେ ପରିଣତ କରାଯାଏ ସବୁଠାରୁ କ୍ଷୁଦ୍ରତମ ଜିନିଷ ଯେଉଁଟାକୁ କହିବା ଆମ ବୈଜ୍ଞାନିକମାନେ କହୁଛନ୍ତି ସେଇଟା ହେଉଛି ଆଟମ୍। ଆଟମ୍ର ଆଉ କ୍ଷୁଦ୍ର ହୋଇପାରିବନି, ଅଣୁ ଯାହା କହୁଛି, ପରମାଣୁ ହେଉଛି ମଲିକୁ, ଅଣୁଟା ହେଉଛି ସବୁଠାରୁ କ୍ଷୁଦ୍ରତମ ଜିନିଷ। ତେଣୁ ଏ ଅଣୁ ଭିତରେ ମଧ୍ୟ ଆହୁରି ସବୁ ରହିଛି, କ'ଣ କ'ଣ ରହୁଛି ନା ବୈଜ୍ଞାନିକମାନେ ଯେଉଁ କହୁଛନ୍ତି ନ୍ୟୁକ୍ଲିୟସ୍ ରହୁଛି, ପ୍ରୋଟନ୍ ରହୁଛି, ନ୍ୟୁଟ୍ରନ୍ ରହୁଛି, ଏମିତି କେତେଟା ଜିନିଷ ରହୁଛି, ତା ଭିତରେ ମଧ୍ୟ କେତେଟା ଏଲିମେଣ୍ଟ ରହୁଛି ବୈଜ୍ଞାନିକମାନେ କହୁଛନ୍ତି। କିନ୍ତୁ ଆମର ଯେଉଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଉଛି ଯେ ଅଣୁକୁ କହୁଛି ଅଣ୍ଡା, ସଂସ୍କୃତରେ ଅଣୁକୁ କହୁଛି ଅଣ୍ଡା, ଅଣ୍ଡାନ୍ତରସ୍ତ ପରମାଣୁ ଜୟାନ୍ତରସ୍ତମ ଗୋବିନ୍ଦ ମହାଦି ପୁରୁଷ କମଂ ଭଜା। ଅଣୁର ମଧ୍ୟ ଅଣୁରେ ଭଗବାନ ମଧ୍ୟ ରହିଛନ୍ତି, ପରମାତ୍ମା ଉପରେ ରହିଛନ୍ତି। ଅଣ୍ଡାନ୍ତରସ୍ତ ପରମାଣୁ ଜୟାନ୍ତରସ୍ତମ, ପରମାଣୁ ଭିତରେ ମଧ୍ୟ ଅଣ୍ଡା ଭିତରେ ପରମାଣୁ, ପରମାଣୁ ଭିତରେ ମଧ୍ୟ ଭଗବାନ ରହୁଛନ୍ତି ବୋଲି କୁହାଯାଉଛି। ତେଣୁ ଭଗବାନ ଯଦି ଚାହିଁଲେ, ଭଗବାନ ବିଭୁ ଶବ୍ଦର ଅର୍ଥ ହେଉଛି ସେଇଟା, ବ୍ରହ୍ମ ଶବ୍ଦର ଅର୍ଥ ହେଉଛି ସେଇଟା, ମାନେ ତାଙ୍କର କୌଣସି ଲିମିଟ୍ ନାହିଁ, ମାନେ କ'ଣ ଯେଉଁଟା କୁହାଯାଉଛି ସୀମା କିଛି ନାହିଁ, ଅସୀମ ସେଥିରେ କୁହାଯାଉଛି ଏବଂ ଅନନ୍ତ। ତେଣୁ ଭଗବାନ କଠୋର ଉପନିଷଦ ମନେ କରାଯାଉଛି, ଅଣୁ ଅଣିଆ ମହତ ମହିଆ ଆତ୍ମସ ଜନ୍ତୁ ନିହିତ ଉଭୟ। ସେ ଭଗବାନଙ୍କର ଇଏ ହେଉଛି ବିଶେଷତ୍ଵ ଯେ ଭଗବାନ କ୍ଷୁଦ୍ରଠୁ କ୍ଷୁଦ୍ରତମ ହୋଇପାରିବେ, ସ୍ମଲର ଦ୍ୟାନ୍ ଦି ସ୍ମଲେଷ୍ଟ ଏବଂ ବିଗର ଦ୍ୟାନ୍ ଦି ବିଗେଷ୍ଟ। ବିଗେଷ୍ଟ କହିଲେ ଆମର ଯେଉଁ ଇଂରାଜୀରେ ଯେଉଁ ବର୍ଣ୍ଣନା କରାଯାଉଛି ତିନି ପ୍ରକାର ରହିଛି, ମାନେ କମ୍ପାରେଟିଭ, ସୁପରଲେଟିଭ, ପଜିଟିଭ, ପଜିଟିଭ କମ୍ପାରେଟିଭ ସୁପରଲେଟିଭ, ତିନି ଜିନିଷ ରହିଛି। କ'ଣ କହିଲୁ? ହଁ, ଯେଉଁ ତିନି ପ୍ରକାର ରହିଛି ସେଇଭଳି ଭାବରେ, କିନ୍ତୁ ସବୁଠାରୁ ସୁପରଲେଟିଭ ଜିନିଷ ଯେଉଁଟା ସବୁଠାରୁ ବିଗେଷ୍ଟ, ମାନେ ସବୁଠାରୁ ଶ୍ରେଷ୍ଠ ଜିନିଷ ହେଉଛି ବିଗେଷ୍ଟ ମାନଙ୍କର କୁହାଯାଉଛି, ସବୁଠାରୁ ବୃହତ୍ତମ ଜିନିଷ, ତାଠୁ ମାନେ ଆଉ କିଛି ଅଧିକ ଜିନିଷ ନାହିଁ, ଅଧିକ ବୃହତ୍ତମ କିଛି ନାହିଁ, କିନ୍ତୁ ବିଗର ତାଙ୍କ ବିଗେଷ୍ଟ, ସବୁଠାରୁ ବୃହତ୍ତମ ଠାରୁ ମଧ୍ୟ ବୃହତ୍ତର ଏବଂ ସବୁଠାରୁ କ୍ଷୁଦ୍ରତମ ଠାରୁ ମଧ୍ୟ କ୍ଷୁଦ୍ରତମ, ସେ ହେଉଛନ୍ତି ଭଗବାନ। ଭଗବାନଙ୍କର ଗୋଟେ ସଂଜ୍ଞା କଠୋର ଜିନିଷରେ ବନା କରାଯାଇଛି, ଅଣ ଅଣିଆ ସବୁଠାରୁ କ୍ଷୁଦ୍ରତମ ଠାରୁ ମଧ୍ୟ ଆଉ ସେ କ୍ଷୁଦ୍ର ହୋଇପାରିବେ ଏବଂ ମହତ ମହିଆ ସବୁଠାରୁ ବୃହତ୍ତମ ବା ବୃହତ୍ତମ ଠାରୁ ମଧ୍ୟ ସେ ଅଧିକ ବୃହତ୍ତର ହୋଇପାରିବେ। ତେଣୁ ଆତ୍ମା ସେ ଜନ୍ତୁ ନିହତ ଗୁହା, ସମସ୍ତଙ୍କର ଆତ୍ମାରେ ଜନ୍ତୁ ବା ଯେତେ ଜୀବ ଅଛନ୍ତି ସମସ୍ତଙ୍କ ଆତ୍ମାରେ ଭଗବାନ ରହୁଛି, ପରମାତ୍ମା ରହୁଛନ୍ତି। ତେଣୁ ଏଇ ବିରାଟ ରୂପକୁ ସାଧାରଣ ଲୋକମାନେ ଦେଖିପାରିବେନି, ବୁଝିପାରିବେନି, ତେଣୁ ସେମାନେ କହିବେ କାହିଁକି ଭଗବାନ କାହାନ୍ତି, ସବୁ ତ ଆମେ ଯାହା ଦେଖୁଛୁ ଗଛଲତା ଏବେ ସବୁ ଦେଖୁ ଏସବୁ ଜିନିଷ ଭଗବାନ କାହାନ୍ତି, ଅସୁର ସେବା ସମ୍ପର୍ଣ୍ଣ ବ୍ୟକ୍ତିମାନେ ସେଇଟା କହିବେ, କିନ୍ତୁ ସେଇମାନଙ୍କୁ ଭଗବାନ ଏଇ ରୂପଟି ଦେଖାଉଛନ୍ତି, ଏ ବିରାଟ ରୂପ ଦେଖିବାର ଉଦ୍ଦେଶ୍ୟ ହେଉଛି ସେଇମାନେ ଯେଉଁମାନେ ଏଇ ସ୍ଥୂଳ ଧାରଣାରେ ଅଛନ୍ତି, ସ୍ଥୂଳ ଶରୀର ଚେତନାରେ ଅଛନ୍ତି, ସେମାନେ ଭଗବାନ ଦେଖିପାରିବେନି, କିନ୍ତୁ ଇଏ ଯେ ଭଗବାନଙ୍କ ରୂପ ଏଇଟାକୁ ଆମେ ଭଗବାନ ଯଦି ନ ଜାଣିବୁ ଆମେ ସେଟା ଜାଣିପାରିବାନି। ଭଗବତ ସପ୍ତମ ଧାରରେ ଭଗବାନ କହୁଛନ୍ତି, ଭୂମି ଆପ ନଳ ବାୟୁ ଖଂ ମନ ଧୀରେ ବଚ ଅହଙ୍କାର ଇତିଆମେ ଭିନ୍ନା ପ୍ରକୃତି ରାଷ୍ଟ୍ରଦା। ଏଇ ଯେଉଁ ଭୌତିକ ଜଗତ ଆମେ ଯାହା ଦେଖୁଛେ ତାକୁ ଆଠ ଭାଗରେ ବିଭକ୍ତ କରାଯିବ, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ ଏବଂ ମନ ବୁଦ୍ଧି ଏବଂ ଅହଙ୍କାର, ଏ ଆଠଟି ଯେଉଁ ତତ୍ତ୍ୱ ରହିଛି ଏ ଆଠଟି ତତ୍ତ୍ୱରେ ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ ହେଉଛି ସ୍ଥୂଳ ଏବଂ ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନି ରହୁଛି ସୂକ୍ଷ୍ମ ତତ୍ତ୍ୱ। ତେଣୁ ଭଗବାନ ଏ ଯେଉଁ ବିରାଟ ରୂପ ଦେଖୁଛନ୍ତି ଏଇ ଆଠଟି ପ୍ରକୃତି ଯେଉଁ ରହିଛି ଭଗବାନଙ୍କର ଭିନ୍ନା ପ୍ରକୃତି ରାଷ୍ଟ୍ରଦା, ଇଏ ମୋର ନିମ୍ନତର ଶକ୍ତି ଅପରା ଶକ୍ତି ବା ଆମେ କହିବା ପ୍ରାକୃତ ଶକ୍ତି, ଏସବୁ ପ୍ରାକୃତ। ତେଣୁ ଏଇ ପ୍ରାକୃତ ଶକ୍ତିକୁ ଭଗବାନ ଦେଖିବା ପାଇଁ ସାଧାରଣ ଲୋକ ବୁଝିଲା ଭଳି ସେଇଟା ଭଗବାନ ଏଇ ରୂପଟି ତାକୁ ଦେଖାଉଛନ୍ତି। ଭଗବତର ଏକା ଶ୍ରଦ୍ଧାରେ ଭଗବାନ ଯେତେବେଳେ ତାଙ୍କର ବିଶ୍ୱରୂପ ଦେଖାଉଛନ୍ତି, ପ୍ରଭୁପାଦ ମହାରାଜ କହୁଛନ୍ତି ବିଶ୍ୱରୂପ ଦେଖିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଭବିଷ୍ୟତରେ କଳିଯୁଗରେ ବହୁତ ପ୍ରକାର ତଥାଗତ ଭଗବାନ ଆସିବେ, କୃତ୍ରିମ ଭଗବାନ, ମାନେ ପ୍ରକୃତି ଭଗବାନ ନୁହନ୍ତି କିନ୍ତୁ ନିଜକୁ ଭଗବାନ ବୋଲି ପ୍ରତିପାଦିତ କରନ୍ତି। ଯଦି ଭଗବାନ ଯେତେବେଳେ କୃଷ୍ଣ ଆସିଥିଲେ ସେହି ସମୟରେ କୌଣ୍ଡ୍ରକ ନାମକ ଜଣେ ରାଜା ସେ ନିଜକୁ ବାସୁଦେବ ବୋଲି ଘୋଷଣା କରିଥିଲେ। ତେଣୁ ସେହିଭଳି ଭାବରେ ଭବିଷ୍ୟତରେ କଳିଯୁଗରେ ବହୁତ ପ୍ରକାର ପାସଙ୍ଗ ବ୍ୟକ୍ତି ସବୁ ଆସିବେ ଯେଉଁମାନେ ନିଜକୁ ଭଗବାନ ବୋଲି ଘୋଷଣା କରିବେ। ତେଣୁ ସେଇ ଯେଉଁ ଭଗବାନ ତଥାଗତ ଭଗବାନ ଆସିବେ ସେମାନେ ଦେଖିପାରିବେ କି ରୂପ ଭଗବାନ କହିଲେ ବିଶ୍ୱରୂପ ରହିଛି, ବିଶ୍ୱରୂପ ସେମାନେ ଦେଖିପାରିବେ କି? ତେଣୁ ବିଶ୍ୱରୂପ ଦେଖିବାର ଉଦ୍ଦେଶ୍ୟରେ ସେଇଟା ଭଗବତ ଗୀତାରେ ଏକା ସନ୍ଧ୍ୟାରେ ପ୍ରଭୁପାଦ ମହାରାଜ କହୁଛନ୍ତି ଭାଗବତ କଥା। ତେଣୁ ବିଶ୍ୱରୂପ କିଭଳି ଭାବରେ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଥିଲା, ଆମର ଆଦି ପୁଷ୍ପ ବର୍ଣ୍ଣନା କରିଥିଲେ, ତେଣୁ ଏହି ଶ୍ଳୋକମାନଙ୍କରେ ସବୁ ବର୍ଣ୍ଣନା କରାଯାଉଛି କେମିତି ଜୀବ ଭଗବାନଙ୍କ ସବୁ ବିରାଟ ରୂପ ରହିଛି। କ'ଣ କ'ଣ ନା ସନ୍ଧ୍ୟା ବିଭୋ ବାସସୀ ଗୁହ୍ୟଦ ସନ୍ଧ୍ୟା ବିଭୋ ବାସସୀ ବିଭୁ ଭଗବାନ କହୁଛନ୍ତି ବିଭୁ ବିଭୁ କହିଲେ ତାଙ୍କର ଅସୀମ ଶକ୍ତି ରହିଛି ବିଭୁ ଭଗବାନଙ୍କ। ତେଣୁ ତାଙ୍କର ବାସ ତାଙ୍କର ଯେଉଁ ବସ୍ତ୍ର ସେଇଟା ହେଉଛି ସନ୍ଧ୍ୟା ସନ୍ଧ୍ୟା ବାସ ସେ ବିଭୁ ଏବଂ ଗୁହ୍ୟ ଐକ୍ୟ ପ୍ରଜାପତି ଗୁହ୍ୟ ଯେଉଁ ଗୁହ୍ୟ ପ୍ରଦେଶରେ ଯେଉଁଟାକ ଗୋପନୀୟ ପ୍ରଦେଶ ଯେଉଁ ରହିଛି ଭଗବାନଙ୍କର ସେଥିରେ କେଉଁମାନେ ରହୁଛନ୍ତି କିଏ ଦେଖୁଛନ୍ତି ବଳିମାନ ଦେଖୁଛନ୍ତି ଯେ ପ୍ରଜାପତି ଯେତେ ପ୍ରଜାପତି ଅଛନ୍ତି ମରିଚି ଇତ୍ୟାଦି ପ୍ରଜାପତି ଭଗବତ ଗୀତା ଦଶ ମଧ୍ୟ ଭଗବାନ କହିଛନ୍ତି ଯେ ଏସବୁ ମୋ ଠାରୁ ଗାହତ ହେଇଛନ୍ତି ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହୁଛନ୍ତି ଯେ ଯେଉଁ ମହର୍ଷୟା ସପ୍ତ ପୂର୍ବେ ଚତ୍ୱାର ମନବସ୍ତଥା ମଧ୍ୟ ମାନସ ଜାତା ଜେସା ଲୋକ ମିମପ୍ରଦା ଏସବୁ ଭଗବାନଙ୍କୁ ଜାତ ହେଉଛନ୍ତି। ମହର୍ଷୟା ସପ୍ତ ପୂର୍ବେ ସପ୍ତ ପ୍ରତି ଯେଉଁ ରହିଛି ପ୍ରତି ଯେଉଁ ମନ୍ମଥ ପରିବର୍ତ୍ତନ ହେଉଛି ପ୍ରତି ମନୁଙ୍କ ସମୟରେ ସାତ ଜଣ ଋଷି ଆସୁଛନ୍ତି। ତେଣୁ ଭଗବତ ଗୀତାରେ ଯେଉଁ ଜ୍ଞାନଟା ପ୍ରଦାନ କରୁଛନ୍ତି ଭଗବାନ କେଉଁ ସମୟ ପ୍ରଦାନ କରୁଛନ୍ତି ନା ବୈବସିକ ମନୁଙ୍କ ସମୟରେ ଭଗବାନ ଯେଉଁ ଆସୁଛନ୍ତି ଏଇ ସପ୍ତମ ମନୁଙ୍କ ସମୟରେ ଆସୁଛନ୍ତି ଭଗବାନ। ତେଣୁ ସେ ଯେଉଁ ମନୁଙ୍କ ସମୟରେ ଏ ସାତ ଋଷି ଥିଲେ କିଏ କିଏ ସେ ସାତ ଋଷି ନା ଭୃଗୁ ମରିଚି ଅତ୍ରି କୁଲସ୍ଥ କୁଲହ କ୍ରତୁ ବଶିଷ୍ଠ ଏମାନେ ମଧ୍ୟ ହେଉଛନ୍ତି ପ୍ରଜାପତି। ଏମାନେ ପ୍ରଜା ସୃଷ୍ଟି କରୁଛନ୍ତି ଦକ୍ଷ ଇତ୍ୟାଦି ସବୁ ଏମାନେ ପ୍ରଜାପତି ବୋଲି କୁହାଯାଉଛି। ଏମାନେ ସବୁ ପ୍ରଜା ସୃଷ୍ଟି କରୁଛନ୍ତି କର୍ଦ୍ଦମାନଙ୍କୁ ମଧ୍ୟ ପ୍ରଜାପତି ବୋଲି କୁହାଯାଉଛି। କର୍ଦ୍ଦମ ପ୍ରଜା ସୃଷ୍ଟି କରୁଛନ୍ତି ପ୍ରଜା ସୃଷ୍ଟି କରିବା ପାଇଁ ବ୍ରହ୍ମା ବ୍ରହ୍ମାଙ୍କ ପୁତ୍ର ହେଉଛନ୍ତି କର୍ଦ୍ଦମ ବ୍ରହ୍ମା ତାଙ୍କ ଅନୁମୟ ମାନେ ସମସ୍ତଙ୍କୁ ତାଙ୍କ ପୁତ୍ରମାନଙ୍କୁ ସମସ୍ତଙ୍କୁ ସେ ଆଦେଶ ଦେଇଛନ୍ତି ଯେ ସୃଷ୍ଟି କରାଯିବ ପ୍ରଜା ସୃଷ୍ଟି କରା। ତେଣୁ ସମସ୍ତ ତାଙ୍କ ପୁତ୍ରମାନେ ତାଙ୍କୁ ପ୍ରଜାପତି ବୋଲି କୁହାଯାଉଛି। ସେମାନେ ସବୁ ପ୍ରଜା ସୃଷ୍ଟି କରୁଛନ୍ତି। ଏମାନେ ଯେଉଁ ଦେଖିଲେ ବଳିମାନ ଦେଖିଲେ ଭଗବାନଙ୍କର ଗୃହ ଦେଶରେ ପ୍ରଜାପତିମାନଙ୍କୁ ସବୁ ଦେଖିଲେ ଏବଂ ଜଗନେ ଆତ୍ମମୁଖ୍ୟା ଜଗନ ପ୍ରଦେଶରେ ଜନ୍ମ ଦେଶରେ ଭଗବାନଙ୍କର ଦେଖିଲେ ବଳିମହାରାଜ ଆତ୍ମମୁଖ୍ୟା ଯେତେ ସବୁ ଅସୁରମାନେ ଅଛନ୍ତି ସେମାନଙ୍କ ଭିତରେ ମୁଖ୍ୟ ହେଉଛନ୍ତି ବଳିମହାରାଜ। ତେଣୁ ବଳିମହାରାଜ ନିଜକୁ ଦେଖୁଛନ୍ତି ସେଇଟା ଆତ୍ମମୁଖ୍ୟା ଏବଂ ନାଭ୍ୟା ନଭ ନଭ ଭଗବାନଙ୍କର ନାଭିରେ ନଭ କହିଲେ ସମସ୍ତ ଆକାଶକୁ ଦର୍ଶନ କରୁଛନ୍ତି। ପ୍ରଭୁପାଦ ମହାରାଜ ଭଗବାନ କହୁଛନ୍ତି ଯେ ଜଣେ ବ୍ୟକ୍ତି ପ୍ରଶ୍ନ କରିପାରେ ଯେ ସେ ତ ମାଗିଥିଲେ ତିନି ପାଦ ଭୂମି ପୁଣି କାହିଁ ଆକାଶକୁ ନେଲେ ତାଙ୍କ ନାଭିରେ ଆକାଶ ରହିଛି ସେ ଆକାଶ ନେଇଯାଇଛନ୍ତି ନା ସବୁ ତାଙ୍କର ଯେଉଁ ବିରାଟ ରୂପ ଦେଖିଛନ୍ତି ତାଙ୍କର ସବୁ ରହିଯାଉଛି ଆକାଶ ଇତ୍ୟାଦି ସବୁ ରହିଯାଉଛି। ତେଣୁ ଜୀବଗୋସ୍ୱାମୀଙ୍କର ଉକ୍ତିକୁ ଉଦ୍ଧାର କରି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ପଦ ଭିତରେ ଏସବୁ ଜିନିଷ ରହୁଛି ଉପରଟା ରହୁଛି ତଳଟା ବି ରହୁଛି। ଆମର ଯେତେବେଳେ ଆପଣମାନେ ଜାଣିଥିବେ କାଲକାଟାରେ ସେତେବେଳେ ଯେଉଁ ଜାଗା ବିକ୍ରି ହେଉଥିଲା ସେ ଜାଗା ଯେଉଁ ବିକ୍ରି ହେଉଥିଲା ଶୂନ୍ୟଟାକୁ ମଧ୍ୟ ଆକାଶ ବିକ୍ରି ହେଉଥିଲା ଯେ ପ୍ରଥମ ଷ୍ଟୋରି ନେବ ପ୍ରଥମ ମହଲା ନେବ ସେ ପୃଥିବୀ ମାନେ ଭୂମିରୁ ଏତେ ଫୁଟ 17 ଫୁଟ କି 18 ଫୁଟ ଯେତିକି ଗୋଟେ ମହଲା ହେଲା ଭଳିଆ ଉଚ୍ଚତା ତାଙ୍କୁ ଦିଆଯାଉଥିଲା। ପୁଣି ଦ୍ୱିତୀୟ ମହଲା ଯିଏ ନେବେ ତାଙ୍କୁ ସେଇଟା ବିକ୍ରି ହେଉଥିଲା ଏମିତି ସେ ବିକ୍ରି ହେଉଥିଲା। କିନ୍ତୁ ଆମର ଯେଉଁ ଓଡ଼ିଶାର ଯିଏ ଥିଲେ ମଧୁସୂଦନ ରାଓ ଯେଉଁ ମଧୁବାରିଷ୍ଟ ବୋଲି କୁହାହେଉଛି ସିଏ ଯେତେବେଳେ ଯାଇଥିଲେ କାଲକାଟାକୁ ଯାଇଥିଲେ ସିଏ ଗୋଟେ ଜାଗାଟା କିଣିଲେ। ତେଣୁ ସମସ୍ତେ ଯେଉଁ ଜାଗା କିଣନ୍ତି ସେ ସେତିକି ଭିତରେ ତାଙ୍କର ଯେତିକି ଜାଗା ଦିଆହେଇଛି ସେତିକି ଜାଗା ଭିତରେ ସେ ତାଙ୍କୁ ଘର କରିବେ। ପ୍ରଥମ ମହଲା ଯିଏ ନେଇଛନ୍ତି ସେ ଭୂମିରୁ 10 ଫୁଟ 12 ଫୁଟ ବା 13 ଫୁଟ ବା 14 ଫୁଟ ଯାହା ଅଛି ସେତିକି ପର୍ଯ୍ୟନ୍ତ ସେ ତାଙ୍କର ଛାତ ପକେଇବେ। ତାପରେ ଦ୍ୱିତୀୟ ମହଲା ବା ପ୍ରଥମ ମହଲା ଯିଏ ନେବେ ସେ 15 ଫୁଟରୁ 28 ଫୁଟ ବା ଏମିତି ସବୁ ନେଇକି ସେ ସବୁ ତାଙ୍କ ଘର କରନ୍ତି। କିନ୍ତୁ ମଧୁ ବାବୁ ଯେଉଁ ଗଲେ ସେ କ'ଣ କଲେ ସେ ଯେଉଁ ଜାଗାଟା କିଣିଲେ ସେ ଯେଉଁ ଜାଗା ତାଙ୍କୁ ଯେତିକି ଜାଗା ଦିଆହେଇଥିଲା ସେ 2 ଆଙ୍ଗୁଠି ଛାଡ଼ିକିରି ତାଙ୍କର ଛାତଟା ପକେଇଦେଲେ। ତେଣୁ ଅନ୍ୟ ଯେତେବେଳେ ଜଣେ ଘର କରିବା ପାଇଁ ବସିଲେ ସେ ମନା କରିଦେଲେ, ତୁମ ଘର କରିପାରିବନି, ମୁଁ ତ 15 ଫୁଟ ନେଇଛି ନା, ମୁଁ 13 ଫୁଟ ଯାଏ ଘର କରିଛି, ତାହେଲେ ତ ମୁଁ ଛାତ ଉପରେ କେମିତି ଘର କରିବି? ତେବେ ସେଇଠୁ ସେଇଟା ବନ୍ଦ ହେବ। ଯାହା ହଉ, ଇଏ ଭଗବାନଙ୍କର ଯେଉଁ ଶିବ ଗୋସ୍ୱାମୀଙ୍କର ଉକ୍ତିକୁ ଉଦ୍ଧାର କରି କହୁଛନ୍ତି ପ୍ରଭୁପାଦ ମହାରାଜ ଯେ ପଦରେ ଏସବୁ ଉପର ଜିନିଷ ଆଉ ତଳ ଜିନିଷ ସବୁ ଇନକ୍ଲୁଡେଡ଼ ରହୁଛି, ତା ଭିତରେ ମିଶିକି ରହୁଛି। ତେଣୁ ତାଙ୍କର ନାଭାରେ, ତାଙ୍କର ନାଭିରେ ଦେଖିଲେ ନଭ ବା ଆକାଶକୁ ଦେଖିଲେ, ଏବଂ ଉଫିସୁ ସପ୍ତ ସିନ୍ଧୁ, ଯେତେ ସିନ୍ଧୁ ସବୁ ରହିଛି, 7ଟି ସିନ୍ଧୁ ବୋଲି କୁହାଯାଉଛି, ସେସବୁ ତାଙ୍କର ଉଖି ବା ଅଣ୍ଟାରେ ଦର୍ଶନ କରେ, ସପ୍ତ ସିନ୍ଧୁ। ଏବଂ ଆଉ କ'ଣ ଦେଖିଲେ ନା ଉରୁକ୍ରମସ୍ୟ ରସି ଚର୍ଥ ମାଳା 80, ଉରୁଷି ମାନେ ତାଙ୍କ ବକ୍ଷରେ କ'ଣ ଦେଖିଲେ ନା ଯେତେ ନକ୍ଷତ୍ର ସବୁ ରହିଛନ୍ତି, ନକ୍ଷତ୍ରାଣା ମାଉଣ୍ଟ ଶଶି, ଯେତେ ନକ୍ଷତ୍ର ଭିତରେ ଭଗବାନ କହୁଛନ୍ତି ମୁଁ ହେଉଛି ଶଶି ବା ଚନ୍ଦ୍ରମା। ତେଣୁ ଏସବୁ ନକ୍ଷତ୍ର ମାନେ କେଉଁଠୁ ଦେଖିଲେ ତାଙ୍କର ବକ୍ଷର ଦେଶ ଦେଖିଲେ, ଉରୁଷି ବକ୍ଷର ଦେଶ। ସେହିଭଳି ଭାବରେ ହୃଦୟରେ କ'ଣ ଦେଖିଲେ, ହୃଦୟଙ୍କ ଧର୍ମ, ହୃଦୟରେ ତାଙ୍କର ଧର୍ମକୁ ଦର୍ଶନ କରୁଛନ୍ତି। ଏସବୁ ଯାହା ଜନ୍ମାଦି ଅର୍ଷଦତ୍ତ, ଯେଉଁ ପ୍ରଥମ ଶ୍ଳୋକଟି ହେଉଛି ଜନ୍ମାଦି ଅର୍ଷଦତ୍ତ, ଯାହା ସବୁ ରହିଛି ସବୁକିଛି ଯାହାଙ୍କ ରହିଛନ୍ତି ସେଇ ଭଗବାନ। ତେଣୁ ଆମେ ଯାହା ସବୁ ଦେଖୁଛେ ଧର୍ମ ଏବଂ ଅଧର୍ମ ତ ଭଗବାନଙ୍କ ରହିଛି, ଅଧର୍ମ କେଉଁଠି ରହୁଛନ୍ତି ନା ପଶ୍ଚାତ ଦେଶରେ। ଯେତେବେଳେ ଆମେ ଦେଖିବା ଯେତେବେଳେ ଭାଗବତ ପ୍ରଥମ ସ୍କନ୍ଧର 6ଅଧ୍ୟାୟରେ ଯେତେବେଳେ ବ୍ୟାସଦେବ ତାଙ୍କର ଗୁରୁ ନାରଦମୁନି କହିଲେ ଯେ କ'ଣ ପାଇଁ ସେ ଶାନ୍ତି ପାଇପାରୁନାହାନ୍ତି, ସେ ଯଦିଓ ବହୁତ କିଛି ସମସ୍ତ କିଛି ଶାସ୍ତ୍ର ରଚନା କରିଛନ୍ତି, କିନ୍ତୁ ସେଥିରେ ଯେମିତି ଧର୍ମ ଅର୍ଥ କାମ ମୁଖ୍ୟ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି କେଉଁଥିରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ତେଣୁକରି ସେ ତାଙ୍କୁ କହିଲେ ତୁମେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଏଇଭଳି ଭାବରେ ଗ୍ରନ୍ଥ ରଚନା କର। ତେଣୁକରି ସେ ଧ୍ୟାନ କରୁଛନ୍ତି, ଭଗବାନ ଧ୍ୟାନ କରୁଛନ୍ତି। ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅବଶ୍ୟ ପୁରୁଷଙ୍କ ପୂର୍ଣ୍ଣ ମାୟାଙ୍କ ତଦପାସ, ମାୟାଙ୍କୁ ଦେଖିଲେ ଭଗବାନଙ୍କୁ ପଶ୍ଚାତ ଦେଶ ଦେଖିଲେ, ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ, ଏବଂ ତାଙ୍କର ପଛରେ କାହାକୁ ଦେଖିଲେ ନା ମାୟା, ମାୟା ବୋଲେ ଏଇ ତ୍ରିଗୁଣମୟ ମାୟାକୁ ଦର୍ଶନ କରୁଛନ୍ତି, ତାଙ୍କର ପଛପଟେ ଦେଖୁଛନ୍ତି, ଯିଏ ଯେଉଁ ମାୟା କି ସମସ୍ତ ଜୟା ସମ୍ମୋହିତ ଜୀବ, ସମସ୍ତ ଜୀବମାନଙ୍କୁ ସେ ମୋହିତ କରି ରଖିଛନ୍ତି। ତେଣୁ ସେଭଳି ଭାବରେ ଭଗବାନଙ୍କର ପଶ୍ଚାତ ଦେଶରେ ଅଧର୍ମ ରହିଛି କୁହାଯାଉଛି। ହୃଦୟଙ୍ଗ ଧର୍ମ ସ୍ତନୟୋ ଦୁରାରେ ରୀତାଂଚ ସତ୍ୟାଂଚ ମନସ୍ୟ ମନସ୍ୟତେନ୍ଦୁ, ହୃଦୟରେ ତାଙ୍କର ଧର୍ମ ଦେଖିଲେ ଏବଂ ସ୍ତନ ତାଙ୍କର ଯେଉଁ ପକ୍ଷ ଦେଶରେ ଦୁଇପଟେ ଦେଖିଲେ କ'ଣ ନା ରୀତାଂଚ ସତ୍ୟାଂଚ, ରୀତ ମାନେ ସତ୍ୟ ଏବଂ ଧର୍ମ ଏ ଦୁଇଟିକୁ ତାଙ୍କର ସାମ୍ନା ପଟେ ଦେଖି ଦର୍ଶନ କଲେ, ଏବଂ ମନସ୍ୟ ଅତି ଅନ୍ଦୁମ ଇନ୍ଦୁମ, ଇନ୍ଦୁ କହିଲେ ଚନ୍ଦ୍ର, ଚନ୍ଦ୍ର କେଉଁଠି ଦର୍ଶନ କଲେ ନା ତାଙ୍କ ଭଗବାନଙ୍କ ମନରେ ଦର୍ଶନ କଲେ, ଚନ୍ଦ୍ରମା ମନସ୍କୁ ଜାଗ୍ରତ ବୋଲି କହିଲେ, ଚନ୍ଦ୍ରମା ଯେଉଁ ଆସୁଛନ୍ତି ଭଗବାନଙ୍କ ମନରୁ ଆସୁଛନ୍ତି। ଏବଂ ଶ୍ରିୟାଂଚ ବକ୍ଷ ରବୀନ୍ଦ୍ର ହସ୍ତା, ରବୀନ୍ଦ୍ର ହସ୍ତା ଶ୍ରିୟ ଲକ୍ଷ୍ମୀଦେବୀ ଦେଖିଲେ ଭଗବାନଙ୍କ ବକ୍ଷ ଦର୍ଶନ କରୁଛନ୍ତି, କେମିତି ଯାଇଛନ୍ତି ନା ଅରବିନ୍ଦ ହସ୍ତା, ତାଙ୍କର ପଦ୍ମ ହାତରେ ପଦ୍ମ ଧରିକି ରହିଛନ୍ତି ରବିନ୍ଦ ହସ୍ତା। କଣ୍ଠ ହେଇଛି ସାମାନ ସମସ୍ତ ରେଫା, କଣ୍ଠରେ ଯେଉଁ ରହିଛି ତାଙ୍କର ସମସ୍ତ ବେଦ, ସମସ୍ତ ଶବ୍ଦ, ଶବ୍ଦ ବ୍ରହ୍ମ ସବୁକିଛି ଭଗବାନ କଣ୍ଠରେ ଦର୍ଶନ କରୁଛନ୍ତି। ଆମେ କଥା କହୁଛେ କଣ୍ଠରୁ, କଣ୍ଠରେ ରହୁଛି ଆମର ଗୋଟେ ସାଉଣ୍ଡ ବକ୍ସ ରହିଛି, କଣ୍ଠରେ ଆମର ରହିଛି ଏଇ ଯେଉଁ ଏଇଟା ଏପର୍ଯ୍ୟନ୍ତ ହେଉଛି ନା କଥା କହିଲା ବେଳେ ଏପର୍ଯ୍ୟନ୍ତ ରହୁଛି, ଏଇଠି ରହୁଛି ଏଇଟା ବକ୍ସ କଣ୍ଟ୍ରୋଲ କରୁଛି, ଯେଉଁମାନଙ୍କର ସେ ବକ୍ସ କଣ୍ଟ୍ରୋଲ ହେଇକି ରହିଛି ତାହେଲେ ସେଇ ଅନୁସାରେ ସ୍ୱର ଆସିଛି, କାହାର କେତେ ପ୍ରକାର ସ୍ୱର, ଏତେ ଅନନ୍ତ କୋଟି ଜୀବ ଅଛନ୍ତି ତାଙ୍କର ଅନନ୍ତ କୋଟି ପ୍ରକାର ସ୍ୱର ରହିଛି। ଆମର ଯେଉଁ ରହିଛି ଯେଉଁମାନେ ଅନ୍ଧ ଦେଖିପାରିବେନି, କିନ୍ତୁ ସେମାନେ ଶୁଣିକିରି ଖାଲି ଚାଲିର ଶବ୍ଦ ଶୁଣିକିରି ସେମାନେ ଜାଣିଯିବେ ଇଏ ଅମକ ଆସୁଛି ବୋଲି, ତାଙ୍କର ସେ ଶକ୍ତି ରହିଛି। ସବୁ ସମସ୍ତଙ୍କର କଣ୍ଠ ସ୍ୱର ଅଲଗା ରହିଛି, କାହାର କଣ୍ଠସ୍ୱର କାହା ସହିତ ମିଳିନି, ଇଏ ହେଉଛି ଭଗବାନଙ୍କ ଗୋଟେ ବିଭୂତି। ଭଗବାନ ଯେଉଁ ଅନନ୍ତ ଆମେ ସେଇଠି ଦେଇକି ଜାଣିପାରିବା, ଆମେ ଏତେ ଲୋକ ଅଛନ୍ତି, ଆମେ ଏତେ ଲୋକର ଆମର ମୁହଁ କାହାର ମୁହଁ କାହା ସହିତ ମିଶୁନି, ଖାଲି ମାନବ ମାନ କଥା ନାହିଁ। ଆମେ ଦେଖିବା ଯେଉଁମାନେ ସାଧାରଣତଃ ଯେଉଁମାନେ ଚାଇନା ବା ଜାପାନର ଯେତେବେଳେ ଦେଖିବା ଆମେ ସବୁ ସବୁ ଲାଗିବ ସବୁ ମୁହଁ ସମାନ, କିନ୍ତୁ ପ୍ରକୃତରେ ଆମର ସେମାନେ ମଧ୍ୟ ଆମକୁ ଦେଖିଲେ ସମସ୍ତେ ଆମ ମୁହଁ ସମାନ ବୋଲି ତାଙ୍କୁ ଲାଗେ। ସେଭଳିଆ ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ଆକୃତି ଅଲଗା ଅଲଗା ରହିଛି। କାହିଁକି ଅଲଗା ଅଲଗା ରହିଛି ନା ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯେଉଁ ରହିଛି ଆମର ବିଭିନ୍ନ ପ୍ରକାର ଯେଉଁ ରହିଛି ଆମର ଚିନ୍ତାଧାରା ରହିଛି ଯେଉଁଥିପାଇଁକି ଆମେ ଏଇ ଜନ୍ମ ପାଇଛେ। ଆମର ବିଭିନ୍ନ ପ୍ରକାର ପୂର୍ବ ଜନ୍ମର ଯେଉଁ କାର୍ଯ୍ୟ ଅନୁସାରେ ଆମର ବିଭିନ୍ନ ପ୍ରକାର ଅଭିଳାଷ ସବୁ ରହିଛି ଯେଉଁଥିପାଇଁକି ଆମର ସେଗୁଡ଼ି ଜାଗାରେ ଗୋଟେ ରୂପ ପ୍ରାପ୍ତ ହେଇଛି। ଇଏ ଏତେ କୋଟି କୋଟି ଜୀବ ରହିଛନ୍ତି ସମସ୍ତଙ୍କର ଟିକେ ଅଲଗା ରହିଛି ଅଲଗା ରହିଛି। ଇଏ ହେଉଛି ଭଗବାନଙ୍କ ବିଭୂତି। ଏତେ ଜୀବ ଅଛନ୍ତି ସମସ୍ତଙ୍କର କଣ୍ଠସ୍ୱର କାଷ୍ଟ କଣ୍ଠସ୍ୱର କାଷ୍ଟ ବିଭୂତି। ତେଣୁ ଭଗବାନ କଣ୍ଠରେ ସବୁ ରହିଛି ସତ ଶବ୍ଦ ବ୍ରହ୍ମ ସବୁ ରହିଛି ଶବ୍ଦ ବ୍ରହ୍ମ ଆକାଶ କ୍ଷେ ଯେଉଁ କ୍ଷେ ଶବ୍ଦ କ୍ଷେ କୌଶଳ ଋଷି ବୋଲି କୁହାଯାଉଛି। ଆକାଶରେ ସେ ହେଉଛନ୍ତି ଶବ୍ଦ ଏ ଶବ୍ଦ ବ୍ରହ୍ମ ଭଗବାନଙ୍କ କଣ୍ଠରୁ ଆସୁଛି କଣ୍ଠସ୍ୱର ଯେଉଁ କୁହାଯାଉଛି କଣ୍ଠସ୍ୱର କାହାର କେତେ ସୁନ୍ଦର ସ୍ୱର କିଏ କେତେ ପ୍ରକାର କଣ୍ଠ ରହିଛି। ତେଣୁ ଇଏ ଯେଉଁ କହୁଛି କଣ୍ଠ ସେ ସାମାନ ସମସ୍ତ ରେଫାନ ଇନ୍ଦ୍ର ପ୍ରଧାନ ଅମରାଣ ବୁଝେଇଛି ଅମରାଣ ଦେବତାମାନଙ୍କୁ ଅମର ବୋଲି କୁହାଯାଉଛି। ଦେବତାମାନଙ୍କର ଅମରକୋଶରେ ଆପଣ ଦେଖିବା ସବୁ ରହିଛି ଅମରା ନିର୍ଜରା ଦେବା ତ୍ରିଦଶା ବିବୁଧା ସୁରା ସୁପ୍ରବାଣ ସୁମନାସ ତ୍ରିଦିବସ ଦିବୁକଶ ଏ ହେଉଛି ଦେବତାମାନଙ୍କର ବିଭିନ୍ନ ନାଁ ଅମରକୋଶରେ ବର୍ଣ୍ଣନା କରାଯାଇଛି। ତାଙ୍କୁ ଅମର କାହିଁକି ହେଉଛି ସେମାନେ ମୃତ୍ୟୁବରଣ କରିବେ କିନ୍ତୁ ଯେହେତୁ ତାଙ୍କର ବହୁତ ବର୍ଷ ଆୟୁଷ ରହିଛି ତାଙ୍କର ପ୍ରଭୁପାଦ ମହାରାଜ କୁହନ୍ତି ତାଙ୍କର ଗୋଟେ ଦିନ ହେଉଛି ଆମର ଏଠିକାର ଛଅ ମାସ ତେଣୁ ସେଇଭଳିଆ ତାଙ୍କର ରାତ୍ରି ମଧ୍ୟ ଆମର ଛଅ ମାସ ତେଣୁ ଗୋଟେ ଦିନ ରାତି ମିଶିଲେ ଆମର ଗୋଟେ ବର୍ଷ ଏଇଭଳି ଭାବରେ ତାଙ୍କର ଦଶ ହଜାର ବର୍ଷ ରହିଛି। ଭଗବତାରେ ମଧ୍ୟ ବର୍ଣ୍ଣନା କରାଯାଇଛି କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ଦିଶନ୍ତି ତାଙ୍କର ପୁଣ୍ୟକର୍ମ ଯେତେବେଳେ ସରିଯିବ ସେମାନେ ପୁଣି ବୃଷ୍ଟି ରୂପରେ ଆସିବେ ଏ ବୌଦ୍ଧ ଜଗତକୁ ଆସିବେ କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ଦିଶନ୍ତି ତେଣୁ ସେମାନଙ୍କୁ ଅମରା ବୋଲି କୁହାଯାଉଛି। ତେଣୁ ତାଙ୍କ ଭିତରେ ଇନ୍ଦ୍ର ହେଉଛି ପ୍ରଧାନ ଇନ୍ଦ୍ରଦେବ ଦେବତାମାନଙ୍କର ରାଜା ହେଉଛନ୍ତି ଇନ୍ଦ୍ର ସେ ତାଙ୍କୁ କେଉଁଠି ଦେଖିଲେ ନା ଭଗବାନଙ୍କର ଭୁଜେଇଶୁ ଭଗବାନଙ୍କୁ ଦୁଇ ଭୁଜ ସେ ଯେଉଁ ଅନନ୍ତ ଭଗବାନ ବିଶ୍ୱରୂପରେ ଅନେକ ପ୍ରକାର ବାହୁ ରହିଛନ୍ତି ଭଗବତରେ ଏକା ସାଥିରେ ଭଗବାନ କହିଛନ୍ତି ଏ ଅର୍ଜୁନ କହିଛନ୍ତି ଅନନ୍ତ ବାହୁ ଯେଉଁ କହି ସସୂର୍ଯ୍ୟ ନେତ୍ରମ ଅନେକ ବାହୁ ଦରବକ୍ତ୍ର ନେତ୍ରମ ପଶ୍ୟାମି ତ୍ୱାଂ ସର୍ବତୋ ଅନନ୍ତ ରୂପମ ଏମିତି ତାଙ୍କର ଭଗବାନଙ୍କର ଅନନ୍ତ ବାହୁ ଦେଖୁଛନ୍ତି ଭଗବତରେ ଏକା ସାଧାରେ ଅର୍ଜୁନ କହୁଛନ୍ତି। ତେଣୁ ସେ ବାହୁରେ କାହାକୁ ଦେଖୁଛନ୍ତି ନା ଦେବତାମାନଙ୍କୁ ଦେଖୁଛନ୍ତି ଆମର ମଧ୍ୟ ବର୍ଣ୍ଣନା କରାଯାଇଛି ମୁଖ ବାହୁ ଗୁରୁ ପାଦେଭ୍ୟ ପୁରୁଷ ଆସନ ସହ ଆସୁଛନ୍ତି ଭଗବାନଙ୍କ ମୁଖରୁ କିଏ ଆସୁଛନ୍ତି ନା ବ୍ରାହ୍ମଣମାନେ ଆସୁଛନ୍ତି ବାହୁରୁ ଆସୁଛନ୍ତି କ୍ଷତ୍ରିୟମାନେ ଆସୁଛନ୍ତି ମୁଖ ବାହୁ ଗୁରୁ ବକ୍ଷରୁ ଆସୁଛନ୍ତି ବୈଶ୍ୟମାନେ ଆସୁଛନ୍ତି ଏବଂ ପାଦରୁ ଶୂଦ୍ରମାନେ ଆସୁଛନ୍ତି। ସେମିତି ଭଗବାନଙ୍କର ସେଇ ଯେଉଁ ବିରାଟ ପୁରୁଷଙ୍କର ସବୁ ବିଭିନ୍ନ ଆଶ୍ରମ ଯେଉଁ ରହିଛନ୍ତି ବ୍ରହ୍ମଚାରୀ ଗୃହସ୍ଥ ବାଲପ୍ରସ୍ଥ ସନ୍ନ୍ୟାସ ଏମାନେ ମଧ୍ୟ ସେଇ ଭଗବାନଙ୍କ ବିଭିନ୍ନ ଅଙ୍ଗରୁ ସବୁ ଆସୁଛନ୍ତି। ତେଣୁ ଦେବତାମାନେ ଭଗବାନଙ୍କ ବାହୁରେ ରହୁଛନ୍ତି ତେଣୁ ଦେବତା ପୂଜିଲାମାନେ ମଧ୍ୟ ଭଗବାନଙ୍କ ପୂଜା ଆରାଧନା ହେଉଛି କିନ୍ତୁ ସେଇଟା ଅଭିଧି ପୂର୍ବକ ଭଗବତର ଭଗବାନ କହୁଛନ୍ତି ଯେ ଯେ ବି ଅନ୍ୟ ଦେବତା ବକ୍ତା ଯଜନ୍ତେ ଶ୍ରଦ୍ଧାନୁତା ତେ ବି ମାମେବ କୁହନ୍ତି ଯଜନ୍ତି ଅଭିଧି ପୂର୍ବକ। ଦୁଇ ପ୍ରକାର ପୂଜା ରହିଛି ଦେବତା ପୂଜା ଦୁଇ ପ୍ରକାର ରହିଛି ଗୋଟା ହେଉଛି ବିଧି ପୂର୍ବକମ ଆଉ ଗୋଟେ ହେଉଛି ଅବିଧି ପୂର୍ବକମ। ବିଧି ପୂର୍ବକମ କେମିତି ପୂଜା ହେଉଛି ନା ବ୍ରହ୍ମା ତାଙ୍କ ବ୍ରହ୍ମସମୁଦାୟ କହୁଛନ୍ତି ବିଭିନ୍ନ ଦେବତାମାନଙ୍କର ଆରାଧନା କରିଛନ୍ତି କିନ୍ତୁ ସେ ଭଗବାନଙ୍କ ଆରାଧନା ହେଉଛି ଯେମିତି ଯେତେ ଦୁର୍ଗା ଦେବୀଙ୍କର ଆରାଧନା କରିଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟସା ଜନଶକ୍ତିରେ ଏକା ଛାଇ ବଜସ୍ୟ ଭୁବନାନୀ ବିଭକ୍ତି ଦୁର୍ଗା ଇଚ୍ଛାନୁରୂପ ଚେଷ୍ଟ ଦିଶା ଗୋବିନ୍ଦ ମାରି ପୁରୁଷନ୍ତଜା। ଦୁର୍ଗା ଦେବୀ ହେଉଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ କିନ୍ତୁ ସିଏ ଯେଉଁ ସବୁ ସୃଷ୍ଟି ସ୍ଥିତି ପ୍ରଳୟ ସବୁ କରୁଛନ୍ତି କିଭଳି କରୁଛନ୍ତି ନା ଛାଇ ବଜସ୍ୟ ଭୁବନାନୀ ବିଭକ୍ତି ଦୁର୍ଗା ଛାୟା ଯେଉଁ ମୂଳ ବସ୍ତୁର ଆଲୋକ ପଡ଼ିଲେ ଯେଉଁ ଛାଇ ହେଉଛି ସେଇଭଳି ଭାବରେ ଦୁର୍ଗା ଦେବୀ ଭଗବାନଙ୍କ ଛାଇ ବୋଲି କାର୍ଯ୍ୟ କରୁଛନ୍ତି। ମାୟାଧ୍ୟକ୍ଷଣ ପ୍ରକୃତି ସିଏ ସଚରାଚର ଭଗବତ ନବମଧ୍ୟ ଭଗବାନ କହୁଛନ୍ତି ଭଗବାନ ଯାହା ଚାହୁଁଛନ୍ତି କରିବା ପାଇଁ ସେ ଅନୁସାରେ ସୃଷ୍ଟି ସ୍ଥିତି ପ୍ରଳୟ ଦୁର୍ଗା ଦେବୀ କରୁଛନ୍ତି। ତେଣୁ ଦୁର୍ଗା ଦେବୀ ପୂର୍ଣ୍ଣ ସ୍ୱତନ୍ତ୍ର ନୁହନ୍ତି ସେ ଭଗବାନ ଗୋବିନ୍ଦଙ୍କର ଅଧୀନରେ ଗୋବିନ୍ଦଙ୍କର କୃପାରେ ବା ଗୋବିନ୍ଦଙ୍କର ଶକ୍ତିରେ ସେସବୁ କାର୍ଯ୍ୟ କରୁଛନ୍ତି। ଏଭଳି ଭାବେ ବିଭିନ୍ନ ଦେବାଦେବୀମାନଙ୍କର ଆରାଧନା କରାଯାଇଛି ବ୍ରହ୍ମ ସହିତରେ। ବ୍ରହ୍ମା ନିଜର ମଧ୍ୟ ଆରାଧନା କରିଛନ୍ତି, ଭାସ୍ୱାନ ତଥା ସକଳେଷୁ ନିଜେଷୁ ତେଜ ସ୍ୱୟଂ କିୟତ୍ମକଟେତବୀ ତଦ୍ବଦତ୍ର ବ୍ରହ୍ମାଦ ଏଷ ଜଗଦଣ୍ଡ ବିଧାନକର୍ତ୍ତା ଗୋବିନ୍ଦମାଦି ପୁରୁଷୋତ୍ତମଂ ଭଜାମି। ଯେମିତି ଆମେ ଦେଖିବା ଗୋଟେ ମଣିରେ ସୂର୍ଯ୍ୟ କିରଣ ଦ୍ୱାରା ସେଇଟା ତାର ଆଲୋକିତ ଆସୁଛି, ତେଣୁ ସେଇଭଳିଆ ବ୍ରହ୍ମା ଯେଉଁ ଶକ୍ତି ପାଇଛନ୍ତି ସେ ଭଗବାନଙ୍କର ସେ ଶକ୍ତି ପାଇଛନ୍ତି। ଏଇଭଳି ଭାବରେ ଶିବଜୀ ବ୍ରହ୍ମା ଗଣେଶ ଇନ୍ଦ୍ର ମରୁତ ସମସ୍ତଙ୍କର ଆରାଧନା କରାଯାଇଛି, କିନ୍ତୁ ସେଇଟା ହେଉଛି ବିଧିପୂର୍ବକ ଆରାଧନା। ଏମାନେ ହେଉଛନ୍ତି ଭଗବାନଙ୍କ ଅଧୀନରେ ରହିକରି ସେ ସବୁ କରୁଛନ୍ତି। ସେଥିରେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଯେ ଦେବାନ୍ ଭାବତାନେନ ତେ ଦେବା ଭାବୟନ୍ତୁ ଭ ପରସ୍ପର ଭାବୟନ୍ତ ସ୍ୱୟଂ ପରମ ଅବାପସ ଇଷ୍ଟାନ୍ ଭଗବାନ ହିବ ଦେବା ଦାସନ୍ତେ ଯଜ୍ଞଭାବିତା ତେଇ ତନ୍ତନ ପ୍ରଦାୟିବ ଯୋ ଭୁଙ୍କ୍ତେ ସ୍ତେନ ବସ। ଇଏ ଗୋଟେ ଚକ୍ର, ଏବଂ ପ୍ରବର୍ତ୍ତନ ଚକ୍ର ନାନ ପ୍ରତ୍ୟୟ ତ୍ୟଜ ଅଭାବ ଇନ୍ଦ୍ରରାମ ଭୋଗଂ ପାର୍ଥ ସହଯୋଗ। ଦେବତାମାନଙ୍କୁ ଆମର ମନୁଷ୍ୟମାନଙ୍କର ସବୁ ରହିଛି ନା କର୍ତ୍ତବ୍ୟ ରହିଛି, ନଟ ମାନେ କେତେ ଦେବ ଋଷି ଭୂତ ଆପ୍ତ ନୁଣାଙ୍ଗ ପିତୃଣା ଇଏ ସମସ୍ତଙ୍କର ସେଥିରେ ଆମର କିଛି କର୍ତ୍ତବ୍ୟ ରହିଛି। ତେଣୁ ଆମେ ଯେଉଁ ଯଜ୍ଞ କରିବା ସେ ଯଜ୍ଞ ଦ୍ୱାରା ଯଜ୍ଞଫଳ ସେମାନେ ଦେବତାମାନେ ପ୍ରାପ୍ତ ହେବେ, ଦେବତାମାନେ ସେ ଯଜ୍ଞଫଳ ପ୍ରାପ୍ତ ହେଇକି ସେମାନେ ମଧ୍ୟ ଆମର ଯେଉଁ ଆବଶ୍ୟକତା ରହିଛି ବର୍ଷା ଇତ୍ୟାଦି ସେମାନେ ସବୁ ପ୍ରଦାନ କରିବେ। ଏହିଭଳି ଭାବରେ ପରସ୍ପର ସହଯୋଗରେ ଆମେ ସମୃଦ୍ଧି ପତ୍ର ଆଣିପାରିବା ତୃତୀୟତାରେ ପହଞ୍ଚିତ। ତେଣୁ ଦେବତାମାନେ ଇନ୍ଦ୍ର ପ୍ରଧାନ ଅମରାମ ଭୁଜେଇଶୁ, ଭଗବାନଙ୍କ ଭୁଜରେ ଏଇ ଅମର ଦେବତାମାନେ ସବୁ ରହିଛି, ସେମାନେ ଉନ୍ନତ ସ୍ଥିତିରେ ଅଛନ୍ତି। ଆମେ ଉର୍ଦ୍ଧ୍ୱ ଗଛନ୍ତି ସପ୍ତସ୍ଥା କରାଯାଉଛି ନା ଉର୍ଦ୍ଧ୍ୱ, ଯଦି ଆମେ ସତ୍ୟଗୁଣ ରହିବା ସତ୍ୟଗୁଣରେ କାର୍ଯ୍ୟ କରିବା ତାହେଲେ ଆମେ ଉର୍ଦ୍ଧ୍ୱକୁ ଯିବା, ଉର୍ଦ୍ଧ୍ୱ ଲୋକ ଉର୍ଦ୍ଧ୍ୱ ଲୋକ ଆସିବେ ବର୍ଣ୍ଣନା କରାଯାଏ। ଏବଂ ତତ୍ କର୍ଣ୍ଣୟ କପୁଭ ଦୌଶ୍ଚ ମଧ୍ୟ ମାନେ ସବୁ କର୍ଣ୍ଣରେ ଭଗବାନଙ୍କର ସବୁ ଦଶ ଦିଗ ରହିଛି, ଦଶଟି ଦିଗ ରହିଛି, ମାନେ ଆମର ଯେଉଁ ସାଧାରଣତଃ ଆମେ ଜାଣୁଛୁ ଚାରୋଟି ଦିଗ ରହିଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ନାଇଁ ପୂର୍ବ ଏଇଟା ନା ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, କିନ୍ତୁ ଚାରୋଟି କୋଣ ରହିଛି ଅଗ୍ନି ମାରୁତ ଏଠି ବିଭିନ୍ନ ପ୍ରକାର ଚାରୋଟି କୋଣ ରହିଛି, ଚାରି ଚାରି ଆଠ ହେଲା, ଏବଂ ତଳ ଏବଂ ଉପର ଏମିତି ଦଶଟି ଦିଗ ରହିଛି, ଦଶ ଦିଗ। ଏ ଦଶ ଦିଗ କେଉଁଠି ରହୁଛନ୍ତି ଭଗବାନଙ୍କର କର୍ଣ୍ଣରେ, ତତ୍ କର୍ଣ୍ଣୟୋ କପୁଭୋ ଦୌଶ୍ଚ ମୂର୍ଦ୍ଧ୍ନି, ମୂର୍ଦ୍ଧ୍ନି ମାନେ ତାଙ୍କର ମସ୍ତକରେ କ'ଣ ରହୁଛନ୍ତି ନା ମସ୍ତକରେ କ'ଣ ରହୁଛନ୍ତି ଭଗବାନଙ୍କର ମସ୍ତକରେ ସ୍ୱର୍ଗ ଦୌ ଦୌ ମାନେ ସ୍ୱର୍ଗର ବିଭିନ୍ନ ପ୍ରକାର ନାମ ଅମରକୋଷ ବର୍ଣ୍ଣନା କରାଯାଇଛି, ଦୌ କହିଲେ ସ୍ୱର୍ଗ ରହୁଛି, ସେ ରହୁଛି ଭଗବାନଙ୍କ ମସ୍ତକରେ, ଭଗବାନ ମସ୍ତକ ମାନେ ବିରାଟ ରୂପ ଦେଖୁଛନ୍ତି ତ ତେଣୁ ସେଠି ରହୁଛି ଆକାଶ ସ୍ୱର୍ଗ ରହୁଛି। ଏବଂ ସେଭଳି ଭାବରେ ଭଗବାନଙ୍କର କେଶେଷୁ ମେଘା ମେଘ, ଭଗବାନଙ୍କ କେଶରେ ମେଘ ରହୁଛି, ଏବଂ ଅସନଂ ନାସିକାୟାଂ ମଖମସୁ ସୂର୍ଯ୍ୟଂ ବଦନେଚ ବନ୍ୟ, ଏଭଳି ଭାବରେ ବର୍ଣ୍ଣନା କରାଯାଉଛି, ଆମେ ଇଏ କରିଦେବା ସଂକ୍ଷେପ କରିବା ସମୟ ହେଇଯାଉଛି। ଭଗବାନଙ୍କର ନାସିକାରେ ବାୟୁ ରହୁଛି, ଭଗବାନଙ୍କ ନାସିକାରେ ଆମେ ଯେଉଁ ବାୟୁ ନେଉଛେ ଏ ବାୟୁ କେଉଁଠୁ ଆସୁଛନ୍ତି, ଭଗବାନ ନାସିକାରୁ ଆସୁଛନ୍ତି, ଭଗବାନ ନାସିକା ଭଗବାନ ବାୟୁ ଯେତେବେଳେ ଯେଉଁ ଭଗବାନ ଯେତେବେଳେ ଆମେ ବର୍ଣ୍ଣନା କରାଯାଇଛି ବ୍ରହ୍ମ ସଂହିତାରେ ଯେ ଯଶିତ ନିଶ୍ୱସିତ କାଳ ମଥା ଅବଲମ୍ବେ ଜୀବନ୍ତି ଲୋମିଲ ଯାହା ଜଗଦଣ୍ଡ ନାଥ ବିଷ୍ଣୁ ମହାନ ସଂୟୋଗସ୍ୟ କଳା ବିଶେଷ ଗୋବିନ୍ଦ ମହାନ ପୁରୁଷଙ୍କ, ଭଗବାନଙ୍କର ନିଶ୍ୱାସରେ ଏସବୁ ସୃଷ୍ଟି ହେଉଛି, ଏସବୁ ଯେତେ ବ୍ରହ୍ମା ଯଦି ରହୁଛନ୍ତି ଯାହାଙ୍କର ସମୟ ତାଙ୍କର ଆୟୁଷ ଆମେ ଚିନ୍ତା କରିପାରିବାନି, କୋଟି କୋଟି ବର୍ଷ, ଭଗବାନଙ୍କର ଖାଲି ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, ସେଇଭଳି ଭାବରେ ତାଙ୍କର ରାତି ମଧ୍ୟ ରହିଛି, ସେଇଭଳିଆ ତାଙ୍କର ମାସ ବର୍ଷ ଏଇଭଳି 100 ବର୍ଷ ସେ ଜୀବନ ଧାରଣ କରୁଛନ୍ତି, ଏମିତି କେତେ କୋଟି ବର୍ଷ ଆମେ ଅନୁମାନ କରିପାରିବାନି। ଏସବୁ ଭଗବାନଙ୍କର ଗୋଟେ ନିଶ୍ୱାସ ଜାତ ହେଉଛି, ଯଶିକ ନିଶ୍ୱାସିତ କାଳ କଥା ହେବ, ତେଣୁ ଭଗବାନଙ୍କର ନିଶ୍ୱାସରେ ନିଶ୍ୱାସ ଭଗବାନ ନାସିକାରେ ଏସବୁ ବାୟୁ ସେ ଦେଖୁଛନ୍ତି, ବଳିମାର ଦେଖୁଛନ୍ତି, ନେତ୍ର ଦିଗରେ ସୂର୍ଯ୍ୟ ଦେଖୁଛନ୍ତି, ସୂର୍ଯ୍ୟ ଅଶେଷ ତେଜ ବୋଲି କୁହାଯାଉଛି, ସୂର୍ଯ୍ୟ ଦେବତା ବୈଜ୍ଞାନିକମାନେ କହୁଛନ୍ତି ସୂର୍ଯ୍ୟ ମଣ୍ଡଳ ହେଉଛି ଖାଲି ଗୋଟେ ଅଗ୍ନିରେ ରହୁଛି, ଅଗ୍ନି ସେଠି ରହୁଛି ଆଉ କିଛି ଜିନିଷ ନାହିଁ, କିନ୍ତୁ ସୂର୍ଯ୍ୟ ମଣ୍ଡଳରେ ଜୀବନ ଅଛି ସେ ବିଷୟରେ ସେମାନଙ୍କର ଧାରଣା ନାହିଁ। ତେଣୁ ସୂର୍ଯ୍ୟ ମଧ୍ୟ ଗୋଟେ ଜୀବନ୍ତ ପଦାର୍ଥ, ଜୀବନ୍ତ ମାନେ ଆମେ ଯେମିତି ଜୀବନ୍ତ ରହିଛେ ବସ୍ତୁ ଆମେ ଜୀବନ୍ତ ରହିଛେ, ସେଭଳିଆ ସୂର୍ଯ୍ୟ ମଧ୍ୟ ସୂର୍ଯ୍ୟ ଦେବତା ଅଛନ୍ତି, ବିଭିନ୍ନ ପ୍ରକାର ଆମ ଭାରତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତାଙ୍କର ଯେଉଁ ସୂର୍ଯ୍ୟ ଦେବତା ହେଉଛନ୍ତି ବିବସ୍ୱାନ, ବିବସ୍ୱାନ ତାଙ୍କ ରଥରେ ବସି ପରିଭ୍ରମଣ କରୁଛନ୍ତି। ଯେଉଁ କାଳ ଚକ୍ର ଯେଉଁ ରହିଛି, ଯେଉଁ ଚକ୍ରରେ ସୂର୍ଯ୍ୟ ଦେବତା ସେ ରଥରେ ଯାଉଛନ୍ତି। ତାଙ୍କ ବିଭିନ୍ନ ଅସୁରମାନେ ସେ ରଥକୁ ଟାଣୁଛନ୍ତି, ବିଭିନ୍ନ ନର୍ତ୍ତକୀମାନେ ନୃତ୍ୟ କରୁଛନ୍ତି, ବାଲ୍ୟପିଲା ଋଷିମାନେ ତାଙ୍କୁ ବିଭିନ୍ନ ପ୍ରକାର ସବୁ ବେଦର ଛନ୍ଦ ସବୁ ଦାନ କରୁଛନ୍ତି। ତାଙ୍କର ସେ ଯେଉଁ ସୂର୍ଯ୍ୟ ରହିଛି, ରଥ ରହିଛି, ତାଙ୍କର ଯେଉଁ ସାତଟି ଅଶ୍ୱ ରହିଛନ୍ତି, ସେ ହେଉଛନ୍ତି ବିଭିନ୍ନ ଛନ୍ଦ, ଗାୟତ୍ରୀ ହେଉଛି ମୁଖ୍ୟ ଛନ୍ଦ, ସାତଟି ଛନ୍ଦ ରହିଛି, ସେସବୁ ତାଙ୍କର ଅଶ୍ୱ ହିସାବରେ ରହିଛନ୍ତି। ତେଣୁ ଏମାନେ ହେଉଛନ୍ତି ଭଗବାନ ମଧ୍ୟ ଭଗବତ ଗୀତାରେ କହିଛନ୍ତି ଯେ ପ୍ରଭାସ୍ମି ଶଶି ସୂର୍ଯ୍ୟ, ଭଗବାନ ଯେଉଁ ଶଶି ବା ଚନ୍ଦ୍ର ବା ସୂର୍ଯ୍ୟଙ୍କର ଯେଉଁ ପ୍ରଭା ବା ଆଲୋକ, ସେ କେଉଁଠୁ ଆସୁଛନ୍ତି ନା ମୁଁ ହେଉଛି ସେ ପ୍ରଭା, ପ୍ରଭାସ୍ମି ଶଶି ସୂର୍ଯ୍ୟ। ସେଭଳି ଭାବରେ ବଦନରେ ଅଗ୍ନିକୁ ଦେଖିଲେ, ଭଗବାନଙ୍କ ବଦନରେ ବା ମୁଖରେ ଅଗ୍ନିକୁ ଦେଖୁଛନ୍ତି, ଅଗ୍ନିଦେବ। ଏବଂ ଭଗବାନ ତାଙ୍କର ବାକ୍ୟରେ ସମସ୍ତ ବୈଦିକ ମନ୍ତ୍ର ରହିଛି, ଯେତେ ମନ୍ତ୍ର ସବୁ ରହିଛି କୋଟି କୋଟି ମନ୍ତ୍ର ରହିଛି। ଆମର ମହାଭାରତ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, କିନ୍ତୁ ଆମର ବର୍ଣ୍ଣାକର ଆଚାର୍ଯ୍ୟ କହୁଛନ୍ତି, କିନ୍ତୁ ପ୍ରଥମେ ବ୍ରହ୍ମା ସେ ଯେଉଁ ମହାଭାରତ କହିଥିଲେ ତା ଦେହରେ କେତେ 1 ବିଲିୟନ୍ ଭର୍ସ ରହିଛି। 1 ବିଲିୟନ୍ କହିଲେ କେତେ ହେଉଛି ମାନେ 100 କୋଟି ବର୍ଷ ରହିଛି, ଏତିକି ମନ୍ତ୍ର ରହିଛି ତା ଦେହରେ। ତେଣୁ ଏଇସବୁ ଯେତେ ସବୁ ବୈଦିକ ମନ୍ତ୍ର ହେଉଛନ୍ତି ଭଗବାନ ବାକ୍ୟରେ ସବୁ ରହିଛି, ଭଗବାନ କଥା ମାନେ ସେଇଟା ମନ୍ତ୍ର। ଯେତେବେଳେ ଭଗବତ ଗୀତାର ବର୍ଣ୍ଣନା କରାଯାଏ, ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଦେବତାମାନେ ଯାଇଛନ୍ତି ଭଗବାନ ପାଖକୁ, ଯେତେବେଳେ ବଳି ମହାରାଜ ସ୍ୱର୍ଗକୁ ଆକ୍ରମଣ କରି ଅଧିକା ଆକ୍ରମଣ ନେଇଛନ୍ତି, ଦେବତାମାନଙ୍କ ସହିତ ବ୍ରହ୍ମା ଏବଂ ଶିବଜୀ ସମସ୍ତେ ଯାଇକି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ସେ କାମ କରୁଛନ୍ତି ଆମେ କିଛି ମନ୍ତ୍ର ପ୍ରଦାନ କରନ୍ତୁ, ଭଗବାନ ଯାହା କହିବେ ସେଇଟା ହେଉଛି ମନ୍ତ୍ର। ମାନେ ଆମେ ବିପଦରୁ ଉଦ୍ଧାର କରିବା, ସେ ମନ୍ତ୍ରର ଅର୍ଥ ହେଉଛି ମନକୁ ତ୍ରାଣ କରିବା, ମନ୍ତ୍ର ମନକୁ ତ୍ରାଣ, ମନକୁ କେମିତି ପରିତ୍ରାଣ କରାଯିବ, ଆମେ ମନଯୋଗରୁ ଆମେ ଏଇ ବନ୍ଧନ ପୋଷାକ କରୁଛେ, ତେଣୁ ମନକୁ କେମିତି ଆମେ ଉପରକୁ ଉଠାଇ ପାରିବା ସେଇଥିପାଇଁ ମନ୍ତ୍ର ବି କୁହାଯାଉଛି। ଏବଂ ଜିହ୍ୱାରେ ବରୁଣଦେବ, ବରୁଣଦେବ କହିଲେ ଏଇ ଯେଉଁ ଜଳର ଅଧିଷ୍ଠାତ ଦେବତା ହେଉଛନ୍ତି ବରୁଣଦେବ, ସେ ଭଗବାନଙ୍କ ଜିହ୍ୱାରେ ରହିଛନ୍ତି। ସେଭଳି ଭାବରେ ଭଗବାନଙ୍କ ଭୂଯୁଗଳରେ ବିଧି ନିଷେଧ ରହିଛି, ଆମେ କ'ଣ କରିବା, ପ୍ରବୃତ୍ତି ଚ ନିବୃତ୍ତି ଚ ଜନାନ ରୁଦ୍ରାସୁରା, ଯେଉଁମାନେ ଅସୁର ସେବା ସମ୍ପନ୍ନ ବ୍ୟକ୍ତି ସେମାନେ କେଉଁଟା ବିଧି କରିବା, କେଉଁଟା ଗ୍ରହଣ କରିବା କଥା, କେଉଁଟା ନିଷେଧ, କେଉଁଟା ତ୍ୟାଗ କରିବା କଥା, ସେସବୁ ସେମାନେ ଜାଣିନଥାନ୍ତି। ତେଣୁ ଏ ବିଧି ନିଷେଧ ସବୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଇଏ ହେଉଛି ଭଗବାନଙ୍କ ଭୂଯୁଗଳ, ଭୂଯୁଗଳରେ ଭଗବାନଙ୍କ ବିଧି ନିଷେଧ ରହୁଛି। ଭଗବାନଙ୍କ ଚକ୍ଷୁର ଯେଉଁ ପଲକ ରହିଛି, ସେ ଯେତେବେଳେ ପକାଇ ଦେଉଛନ୍ତି ସେଇଟା ରାତ୍ରି, ସେତେବେଳେ ଖୋଲି ଦେଉଛନ୍ତି ସେଇଟା ହେଉଛି ଦିବସ, ଉନ୍ମୋଳନ ଏବଂ ନିମୋଳନରେ ଦିବା ଏବଂ ରାତ୍ରି ଆସୁଛି। ଭଗବାନଙ୍କର ଲଲାଟରେ କ'ଣ ସେ ଦେଖୁଛନ୍ତି ନା କ୍ରୋଧ ଆସୁଛି, କ୍ରୋଧ ଯେଉଁ ଭଗବାନଙ୍କ କ୍ରୋଧ ରହିଛି ସେ ଭଗବାନଙ୍କ ଲଲାଟରେ ରହିଛି। ଏବଂ ଅଧରରେ, ଅଧର ହେଉଛି ତଳ ଉପରକୁ ଅଧର ବୋଲି କହିଲେ, ଅଧରରେ କ'ଣ ଦେଖୁଛନ୍ତି ନା ଲୋଭକୁ ଦେଖୁଛନ୍ତି ଭଗବାନ। ହେ ରାଜନ, ତାଙ୍କ ସ୍ପର୍ଶରେ କାମ, ତାଙ୍କ ସ୍ପର୍ଶରେ ଆମର ଯେଉଁ କାମ ରହୁଛି, କାମଟା କେଉଁଠୁ ଆସୁଛି ନା ତାଙ୍କ ସ୍ପର୍ଶରୁ ଆସୁଛି କାମ। ଏବଂ ବୀର୍ଯ୍ୟରେ ସମସ୍ତ ଶରୀର, ଯେତେ ଜଳ ଅଛି, ଯେତେ ଜଳ ବୈଜ୍ଞାନିକମାନେ କ'ଣ କହୁଛନ୍ତି ନା ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ମିଶିଲେ ଗୋଟେ ଜଳ ହୋଇଛି, କିନ୍ତୁ ଏ ମନୁଷ୍ୟମାନ ଯେଉଁ ମିଶିଗଲା କି ଯେଉଁ ବାୟୁ ରହିଛି, ମନୁଷ୍ୟମାନ ମିଶିଲେ ଏ ଜଳ ପ୍ରକୃତରେ ଭଗବାନଙ୍କର ବୀର୍ଯ୍ୟ ବା ଶୁକ୍ରରୁ ଆସୁଛି, ସମସ୍ତ ଜଳ ଯେତେ ଜଳ ରହିଛି ସବୁକିଛି ଭଗବାନଙ୍କ ବୀର୍ଯ୍ୟରୁ ଆସୁଛି। ଏବଂ ପୃଷ୍ଠରେ ଅଧର୍ମ, ଭଗବାନ ପଛପଟେ ଅଧର୍ମ ଦର୍ଶନ କରୁଛନ୍ତି। ପଦବୃକ୍ଷେପରେ ଜଙ୍ଘ ଯଜ୍ଞ, ଭଗବାନ ଯେଉଁ ଚାଲିଯାଉଛନ୍ତି ମାନେ ସେଇଟା ଯଜ୍ଞ, ଭଗବାନ ପଦକୁ ଯଜ୍ଞ ବୋଲି କରାଯାଉଛି। ଏବଂ ଛାୟାରେ ମୃତ୍ୟୁକୁ ମଧ୍ୟ, ଭଗବାନଙ୍କୁ ଯେଉଁ ଛାଇ ଦେଖୁଛନ୍ତି ସେଥିରେ ମୃତ୍ୟୁ ଦର୍ଶନ କରୁଛନ୍ତି। ଏବଂ ସମୟ ହେଲାଣି, ଆମେ ଏତିକି ସମ୍ବନ୍ଧ କରିବା। ହସରେ ଭଗବାନ ଯେଉଁ ହସୁଛନ୍ତି ସେଥିରେ ମାୟା ରହୁଛନ୍ତି, ମାୟା ଦେବୀ ମାୟାଙ୍କ ପାଶ, ଭଗବାନ ପଛପଟେ ଯାହାକୁ ଦର୍ଶନ କରିଥିଲେ ବ୍ୟାସଦେବ, ସେ ମାୟା ଭଗବାନଙ୍କ ହସରେ ରହିଛନ୍ତି ମାୟା। ଏବଂ ଶରୀରର ରୋମରାଜିରେ ଔଷଧ ସମୟ ଦେଖୁଛନ୍ତି, ଯେତେ ଔଷଧ ସମୟ ସାର ରହିଛି ଭଗବାନଙ୍କ ରୋମରେ ସୃଷ୍ଟି ରହିଛି। ତାଙ୍କ ନାଡ଼ି ସମୟରେ ନଦୀ ରହିଛି,
ଆମର ଯେଉଁ ଭିତରେ ଶରୀର ଭିତରେ ରହିଛି ବିଭିନ୍ନ ପ୍ରକାର ଆଟେଲି ରହିଛି, ଭେନ୍ ରହିଛି, ଏସବୁ ରହିଛି। ତେଣୁ ସେ ନାଡ଼ିରେ କ'ଣ ରହୁଛି ନା ଭଗବାନଙ୍କର ନାଡ଼ିରେ ସମସ୍ତ ନଦୀ ସବୁ ରହିଛି। ଭଗବାନ ନଖରେ ରହୁଛି ଶିଳା ରାଶି, ଯେତେ ସବୁ ଶିଳା ରହିଛି ପର୍ବତ ଇତ୍ୟାଦି ଭଗବାନ ନଖରେ ସବୁ ରହୁଛି। ଏବଂ ବୁଦ୍ଧିରେ ବ୍ରହ୍ମା ଦେବତା ଓ ଋଷିବୃନ୍ଦ ରହିଛି। ବ୍ରହ୍ମା ହେଉଛି ଭଗବାନ ବୁଦ୍ଧିରେ ଜାଣିଛନ୍ତି, ତେଣୁ ବ୍ରହ୍ମା ବୁଦ୍ଧି ଦେଉଛନ୍ତି। ସମୟ ହେଇଗଲାଣି କହିବାନି, ଯାହା ହଉ ବ୍ରହ୍ମା ଦେବତାମାନେ ଏବଂ ଋଷିବୃନ୍ଦ ଏମାନେ ସବୁ ଭଗବାନଙ୍କର ବୁଦ୍ଧିରେ ଜାଣିଛନ୍ତି। ଏବଂ ଇନ୍ଦ୍ରିୟ ସମୟରେ ଓ ଏବଂ ସମଗ୍ର ଶରୀରରେ ଯେତେ ଜୀବ ସବୁ ଅଛନ୍ତି, ଦୁଇ ପ୍ରକାର ଜୀବ ରହିଛି, ଗୋଟେ ସ୍ଥାବର, ଗୋଟେ ହେଉଛି ଜଙ୍ଗମ। ସ୍ଥାବର କହିଲେ ଯେ ଗୋଟେ ଜାଗା ରହିଛି, ସେମାନେ ସ୍ଥାବର। ଜଙ୍ଗମ କହିଲେ ଯେ ବିଭିନ୍ନ ଜାଗାକୁ ଯାଇପାରିବେ। ଜଙ୍ଗମ ସ୍ଥାବର ହେଉଛନ୍ତି 20 ଲକ୍ଷ ପ୍ରକାର, ଆଉ ଯେଉଁ 64 ଲକ୍ଷ ପ୍ରକାର ରହିଲେ ଏମାନେ ହେଉଛନ୍ତି ଜଙ୍ଗମ, ଚାଲି ବୁଲି ପାରିବେ। ତେଣୁ ଏ ସମସ୍ତ ଜୀବକୁ ଭଗବାନଙ୍କର କେଉଁଠୁ ଦେଖିଲେ ସେମାନେ ବଳି ମହାରାଜ, ଯେ ତାଙ୍କର ସମଗ୍ର ଶରୀରରେ ଦର୍ଶନ କରୁଛନ୍ତି। ଏହି ଭାବରେ ବିରାଟ ରୂପର ବହୁତ ବର୍ଣ୍ଣନା ରହିଛି, ଆମର ସମୟ ଶେଷ ହେଇଯାଇଛି। ତେଣୁ ଆମେ ଏଠାରେ କଥା ହୋଇଛୁ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟ ଜୟ ଶ୍ରୀ।